श्री भगवान वाच एतो सुरतरगतिं प्रतिपद्य सत्यः एतो सुरतरगतिं प्रतिपद्य सत्यः संग्रह संवृत समाधि अनुवदजो संग्रह संवृत समाधि अनुवदजो भूय सकाशम उपयास आसुजो वः भूय सकाशम उपयास आसुजो वः सापोमेव निमित्तस्तद् अभेद विग्रहः सापोमेव निमित्तस्तद् अभेद विग्रहः एतो सुरेतरगतिं प्रतिपद्य सत्यः संग्रह संवृत समाधि अनुबोध योगो भूय सकाशम उपयास्यत आसुजो वः सापोमेव निमित्तस्तद् अभेद विग्रहः एतो सुरतरगतिं प्रतिपद्य सद्यः संग्रह संवृत समाधि अनुबद्ध योगो भूय सकाशम उपयास्यत आसुजो वः सापोमेव निमित्तस्तद् अभेद विग्रहः सद्धन्वन् श्री भगवान उवाच श्री भगवान कहिले एतो ए द्वी जन द्वारपाल सुर सुर इतर असुर स्वभाव संपन्न गति योनि प्रतिपद्य प्राप्त हुई सद्य शीघ्र संग्रह क्रोधावेग द्वारा संवृत दृढ़ीकृत समाधि समाधि का मनरे एकाग्रता अनुबद्ध दृढ़ भाव रे योग योग द्वारा भूय पुनर्वा सकाशम मो निकट को उपयास्यत फेरी आसवे आसु खूब शीघ्र जह जह बह अप्रमाण कर साप अभिशाप मया मो द्वारा एव मात्र निमित्त निमित्त तत् ताहा अवेद जानी रखंतु विप्रा ए विप्रगण श्लोकरणवाद श्री भगवान कहले हे विप्रगण ए दुई जन खूब शीघ्र आसुरजनि प्राप्त हेबे एवं क्रोधावेश पुष्ट समाधि द्वारा एमानक योग दृढ़ीकृत हेब जद्वारा एमाने सत्वर पुनराय मो नेपटकु आसिबे ब्रह्मानकर जो अभिशाप ताहा मो द्वारा निर्मित बोली जानी रखंतु ଭାବାର୍ଥରେ ଶ୍ରୀ ଭଗବାନ କହୁଛନ୍ତି ଯେ ଏଠାରେ ଶ୍ରୀ ଭଗବାନ କହିଲେ ଯେ ମୁନିଗଣ ଜୟ ଓ ବିଜୟ ନାମକ ଦ୍ୱାରପାଳ ଦେବ ପ୍ରତି ଯେଉଁ ଦଣ୍ଡବିଧାନ କଲେ ତାହା ତାଙ୍କ ଦ୍ୱାରା ନିର୍ମିତ ଅଟେ ବୋଲି ଭଗବାନଙ୍କର ଇଚ୍ଛା ନହେଲେ କିଛି ସଂଗଠିତ ହୋଇପାରିବ ନାହିଁ ଏହା ବୁଝିବାକୁ ହେବ ଯେ ବୈକୁଣ୍ଠରେ ଭଗବତ ଭକ୍ତଙ୍କୁ ଅଭିଶାପ ଦେବା ଅନ୍ତରାଳରେ ଭଗବାନଙ୍କର ଏକ ଯୋଜନା ଥିଲା ଏବଂ ସେ ଯୋଜନାଟି କ'ଣ ସେ ବିଷୟରେ ବିଶିଷ୍ଟ ବୈଷ୍ଣବ ଆଚାର୍ଯ୍ୟଗଣ ଯୁକ୍ତିଯୁକ୍ତ କଥା କହିଯାଇଛନ୍ତି ବେଳେବେଳେ ଭଗବାନ ଯୁଦ୍ଧ କରିବାକୁ ଇଚ୍ଛା କରନ୍ତି ଅର୍ଥାତ୍ ଭଗବାନଙ୍କର ଯୁଦୁଷା ସଂକଳ୍ପ ହୁଏ ଭଗବାନଙ୍କର ଯୁଦ୍ଧ କରିବା ମନବୃତ୍ତି ଅଛି ତା ନହେଲେ ଏଠାରେ ଲୋକମାନଙ୍କ ମଧ୍ୟରେ ଯୁଦ୍ଧ କରିବା ମନୋବୃତ୍ତି କିପରି ପ୍ରକାଶ ପାଆନ୍ତା? ଭଗବାନ ସବୁର ଉତ୍ସ ହୋଇଥିବା ହେତୁ କ୍ରୋଧ ଏବଂ ଯୁଦ୍ଧ ମନୋବୃତ୍ତି ମଧ୍ୟ ତାଙ୍କଠାରେ ଦେଖାଯାଏ। ଯେତେବେଳେ ସେ କାହାରି ସହିତ ଯୁଦ୍ଧ କରିବାକୁ ଇଚ୍ଛା କରନ୍ତି ସେତେବେଳେ ତାଙ୍କୁ ଏକ ଶତ୍ରୁ ଖୋଜିବାକୁ ପଡ଼େ, କିନ୍ତୁ ବୈକୁଣ୍ଠ ଲୋକରେ ତ କେହି ତାଙ୍କର ଶତ୍ରୁ ନାହାନ୍ତି, କାରଣ ସେଠାରେ ସମସ୍ତେ ତାଙ୍କର ସେବାରେ ନିଯୁକ୍ତ ହୋଇଥାନ୍ତି। ସେଇଥିପାଇଁ ତାଙ୍କୁ ବେଳେବେଳେ ତାଙ୍କର ଯୁଦ୍ଧ କରିବା ମନୋବୃତ୍ତିକୁ ଚରିତାର୍ଥ କରିବା ନିମିତ୍ତ ଏ ଧରାଧାମରେ ଅବତାର ଗ୍ରହଣ କରିବାକୁ ହୁଏ, ଅର୍ଥାତ୍ ଅବତାର ରୂପରେ ଏ ଧରାଧାମକୁ ସେ ଆସନ୍ତି। ଶ୍ରୀମଦ୍ ଭଗବତ ଗୀତା ଚତୁର୍ଥ ଅଧ୍ୟାୟ 8 ଶ୍ଳୋକରେ ମଧ୍ୟ କୁହାଯାଇଛି ଯେ ଭଗବାନ ଭକ୍ତମାନଙ୍କର ସୁରକ୍ଷା ଏବଂ ଅଭକ୍ତମାନଙ୍କ ବିନାଶ ନିମିତ୍ତ ଏ ଧରାଧାମକୁ ଆସନ୍ତି। ଅଭକ୍ତଗଣ କେବଳ ଭୌତିକ ଜଗତରେ ଥାଆନ୍ତି, ଚିତ୍ ଜଗତରେ ନୁହେଁ। ତେଣୁ ଯେତେବେଳେ ଭଗବାନ ଯୁଦ୍ଧ କରିବାକୁ ଇଚ୍ଛା କରନ୍ତି ସେତେବେଳେ ତାଙ୍କୁ ଏ ଧରାଧାମକୁ ଆସିବାକୁ ହୁଏ। କିନ୍ତୁ ପ୍ରଶ୍ନ ଉଠେ, ଭଗବାନଙ୍କ ସହ କିଏ ଯୁଦ୍ଧ କରିବ? ତାଙ୍କ ସହ ଯୁଦ୍ଧ କରିବାକୁ କେହି ସକ୍ଷମ ନୁହନ୍ତି, ଯେହେତୁ ଭୌତିକ ଜଗତରେ ଭଗବାନଙ୍କ ଲୀଳା ସର୍ବଦା ତାଙ୍କର ଭକ୍ତ ପାର୍ଷଦମାନଙ୍କ ଦ୍ୱାରା ସ୍ୱପ୍ରଦର୍ଶିତ ହୁଏ, ଅନ୍ୟମାନଙ୍କ ସହ ନୁହେଁ। ତେଣୁ ତାଙ୍କୁ ଏକ ଭକ୍ତଙ୍କର ଅନୁସନ୍ଧାନ କରିବାକୁ ହୁଏ, ଯେ ଏକ ଶତ୍ରୁର ଅଭିନୟ କରିବ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ କହିଲେ, ହେ ମୋର ପ୍ରିୟ ଅର୍ଜୁନ, ତୁମେ ଓ ମୁଁ ଏ ଭୌତିକ ଜଗତରେ ଅନେକ ବାର ଜନ୍ମ ହୋଇଛେ, ତୁମେ ତାହା ଭୁଲି ଯାଇଛ, କିନ୍ତୁ ମୁଁ ସବୁ ମନେ ରଖିଛି। ତେଣୁ ଭୌତିକ ଜଗତରେ ଭଗବାନଙ୍କ ସହ ଯୁଦ୍ଧ କରିବା ପାଇଁ ଜୟ ଓ ବିଜୟଙ୍କୁ ବଛାଗଲା, ଏବଂ ଏହି କାରଣ ଯୋଗୁଁ ମୁନିଗଣ ତାଙ୍କୁ ବା ଭଗବାନଙ୍କୁ ଦର୍ଶନ କରିବା ପାଇଁ ସେଠାକୁ ଆସିଲେ, ଏବଂ ଦୈବବଶତଃ ଦ୍ୱାରପାଳ ଯେଉଁ ଅଭିଶପ୍ତ ହେଲେ, ଏହା ହେଉଛି ଭଗବାନଙ୍କ ଇଚ୍ଛା। ସେମାନଙ୍କୁ ବା ଜୟ ଓ ବିଜୟଙ୍କୁ ଭୌତିକ ଜଗତକୁ ପଠାଯିବ, ଏମାନେ ସବୁଦିନ ପାଇଁ ଯିବେ ନାହିଁ, କିଛି କାଳ ପାଇଁ ଯିବେ। ତେଣୁ ଅଭିନୟ ପ୍ରଦର୍ଶିତ ହେଉଥିବା ରଙ୍ଗ ମଧ୍ୟରେ ଯେପରି କୌଣସି ବ୍ୟକ୍ତିକୁ ମାଲିକ ସହ ଶତ୍ରୁତା ଆଚରଣ କରି ଅଭିନୟ କରିବାକୁ ପଡ଼େ, ଠିକ୍ ସେହିପରି କୌଣସି ଭଗବତ ଭକ୍ତଙ୍କୁ ଭଗବାନଙ୍କ ଶତ୍ରୁ ରୂପରେ ଅଭିନୟ କରିବାକୁ ପଡ଼େ। ଯଦିଓ ଅଭିନୟ ପ୍ରଦର୍ଶନ ସ୍ୱଳ୍ପ ସମୟ ପାଇଁ ହୋଇଥାଏ ଏବଂ ଅଭିନେତା ଓ ମାଲିକଙ୍କ ମଧ୍ୟରେ ଚିରନ୍ତନ ଶତ୍ରୁତା ନଥାଏ, ତଥାପି କୌଣସି ଅଭିନେତାଙ୍କୁ ମାଲିକଙ୍କର ଶତ୍ରୁ ରୂପରେ ଅଭିନୟ କରିବାକୁ ପଡ଼େ। ଠିକ୍ ସେହିପରି ସୁରଜନଗଣ ଅର୍ଥାତ୍ ଭକ୍ତଗଣଙ୍କୁ ଅସୁରଜନ ବା ଅଭକ୍ତ ବଂଶରେ ଜନ୍ମ ହେବା ନିମିତ୍ତ ମୁନିଗଣଙ୍କ ଦ୍ୱାରା ଅଭିଶପ୍ତ ହେବାକୁ ପଡ଼ିଲା। ଏକ ଭକ୍ତ ଅସୁରଜନ ଲାଭ କରିବା ଅବଶ୍ୟ ବଡ଼ ଆଶ୍ଚର୍ଯ୍ୟଜନକ କଥା ଅଟେ, ହେଲେ ସୁଦ୍ଧା ଏହା କେବଳ ଏକ ଅଭିନୟ ପ୍ରଦର୍ଶନ ମାତ୍ର ଅଟେ। ସେମାନଙ୍କର ମିଥ୍ୟା ଯୁଦ୍ଧ ଶେଷ କଲା ପରେ ଉଭୟ ଭକ୍ତ ଓ ଭଗବାନ ପୁନର୍ବାର ଚିତ୍ ଜଗତରେ ପରସ୍ପରକୁ ଭେଟିବେ, ଏହି କଥା ଏଠାରେ ଭଲ ଭାବରେ ବୁଝାଇ କୁହାଯାଇଅଛି। ଶେଷ କଥା ହେଉଛି, ଚିତ୍ ଜଗତରୁ କାହାର ପତନ ହୁଏ ନାହିଁ, କାରଣ ତାହା ହେଉଛି ନିତ୍ୟ ବା ଶାଶ୍ୱତ ଧାମ। କିନ୍ତୁ ଭଗବାନଙ୍କର ଇଚ୍ଛା ପୂର୍ତ୍ତି କରିବା ନିମିତ୍ତ ବେଳେବେଳେ କେତେକ ଭକ୍ତଙ୍କୁ ଏ ଭୌତିକ ଜଗତକୁ ପ୍ରଚାରକ ରୂପରେ କିମ୍ବା ଅଭକ୍ତ ରୂପରେ ଆସିବାକୁ ହୁଏ। ଏ ପ୍ରକାର ପ୍ରତ୍ୟେକ କ୍ଷେତ୍ରରେ ଆମମାନଙ୍କୁ ବୁଝିବାକୁ ପଡ଼ିବ ଯେ ଏହା ଭଗବାନଙ୍କର ଯୋଜନା। ଉଦାହରଣ ସ୍ୱରୂପ ଭଗବାନ ବୁଦ୍ଧ ଭଗବାନଙ୍କର ଏକ ଅବତାର, ତଥାପି ତାଙ୍କୁ ଭଗବାନ ନାହାନ୍ତି ଏହି ଅଭକ୍ତର କଥା ପ୍ରଚାର କରିବାକୁ ହୋଇଥିଲା। କିନ୍ତୁ ବୁଦ୍ଧଙ୍କର ଏ ପ୍ରକାର ପ୍ରଚାର ଅନ୍ତରାଳରେ ବାସ୍ତବ ପକ୍ଷେ ଭଗବାନଙ୍କର ଏକ ଯୋଜନା ଥିଲା, ତାହା ଶ୍ରୀମଦ୍ ଭାଗବତରେ କୁହାଯାଇଛି। ତେଣୁ ଭଗବାନ ତେଣୁ ଆମେ ଶ୍ରବଣ କରୁଛେ, ବୈକୁଣ୍ଠର ଅଭିନୟ ଲୀଳା ସବୁ ଚାଲିଛି, ବୈକୁଣ୍ଠର ଲୀଳା। ଆମେ ଏଇ ଭୌତିକ ଜଗତରେ ରହିକି ମଧ୍ୟ ସେଇ ବୈକୁଣ୍ଠର ଲୀଳାକୁ ଅଭିନୟକୁ ଦର୍ଶନ କରିପାରିବା, ଶ୍ରବଣ କରିପାରିବା, ଏ ଭଗବାନଙ୍କ କୃପା। ବୈକୁଣ୍ଠ ଲୀଳା କିଏ କହୁଛନ୍ତି? ଯୁଆଡ଼େ ଦେଖିବ ସବୁ ଭୌତିକ ଜଗତରେ ହଜାର ହଜାର ଖବର ରହିଛି। ସକାଳୁ ଉଠିଲେ ନ୍ୟୁଜ୍ ପେପର୍ରେ ବା ନ୍ୟୁଜ୍ ଟିଭିରେ ରେଡ଼ିଓରେ ଇତ୍ୟାଦିରେ ବହୁତ ନ୍ୟୁଜ୍ ଦେଉଛନ୍ତି, କିନ୍ତୁ ଏସବୁ ଭୌତିକ ଜଗତର ତା ମଧ୍ୟ କେଉଁଠି କ'ଣ ହିଂସା ହେଲା, କେଉଁଠି ପାପାଚାର ହେଲା, ଏହିସବୁ ଜିନିଷ କୁହାଯିବ, ବା ଖୁବ୍ ବେଶୀରେ ସାମାଜିକ ରାଜନୈତିକ ଏହିସବୁ କଥା ସବୁ କୁହାଯିବ, କିନ୍ତୁ କର୍ମାର୍ଥୀ କଥା କିଏ କହୁଛନ୍ତି? ଖୁବ୍ କମ୍ କ୍ୱଚିତ କୁହାହେଉଛି। କିନ୍ତୁ ଏଇ ଶ୍ରୀମଦ୍ ଭାଗବତମରେ ଆମର ଏଇ ଯେଉଁ ନ୍ୟୁଜ୍ ଏଠି ବର୍ତ୍ତମାନ ନ୍ୟୁଜ୍ ଦିଆହେଉଛି, ମୁଁ ବର୍ତ୍ତମାନ ନ୍ୟୁଜ୍ କହୁଛି, କର୍ମାର୍ଥିକ ନ୍ୟୁଜ୍, ବୈକୁଣ୍ଠ ଲୋକର ସପ୍ତମ ଦ୍ୱାରରେ ଘଟୁଥିବା ଘଟଣାକୁ ଆମେ ବର୍ତ୍ତମାନ ପ୍ରକାଶ କରୁଛୁ। ଇଏ ହେଉଛି ନ୍ୟୁଜ୍, ଭଗବାନଙ୍କର ବୈକୁଣ୍ଠ ଲୋକର ସମ୍ବାଦ। ତେଣୁ ଭଗବାନ ଏବଂ ଦ୍ୱାରପାଳମାନଙ୍କର ଏଇ ଯେଉଁ ଘଟଣାଟି ହେଲା, ଦ୍ୱାରପାଳମାନେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଚାରି କୁମାରଙ୍କୁ ରୋକିଦେଲେ। ସେଥିପାଇଁ ଚାରି କୁମାର ତାଙ୍କୁ ଅଭିଶାପ ଦେଲେ ଏବଂ ଏହି ଅଭିଶାପ ଦ୍ୱାରା ଯେଉଁ ଜୟ ଏବଂ ବିଜୟ ସେମାନେ ବହୁତ ମନ ଦୁଃଖ କଲେ ଯେ ଆମେ ଏହିଭଳି ଭାବରେ ଅଭିଶିପ୍ତ ହୋଇଗଲୁ, ଭଗବାନଙ୍କ ସେବାରୁ ବଞ୍ଚିତ ହେବୁ। ତେଣୁ ଏଇଠୁ ସବୁଠୁ ବଡ଼ ଦୁଃଖ, ସବୁଠାରୁ ବଡ଼ ଦୁଃଖ, ପ୍ରକୃତରେ ଦୁଃଖ ହେଉଛି କ'ଣ ନା ଭଗବାନଙ୍କ ସେବାରୁ ବଞ୍ଚିତ ହେବା, ଏଇଟା ହେଉଛି ସବୁଠାରୁ ବଡ଼ ଦୁଃଖ। ସେଥିପାଇଁ କୁହାଯାଇଛି ଯେ ସତତଂ ସ୍ମର୍ତ୍ତବ୍ୟଂ ବିଷ୍ଣୁ, ସବୁବେଳେ ଭଗବାନଙ୍କୁ ସ୍ମରଣ କରିବାକୁ ପଡ଼ିବ। ବିସ୍ମର୍ତ୍ତବ୍ୟ ନ ଯାହାତୁଚିତ୍, କେବେ ହେଲେ ତାଙ୍କୁ ଭୁଲିଯିବା ନାହିଁ। ବିସ୍ମର୍ତ୍ତବ୍ୟ ନ ଯାହାତୁଚିତ୍, ସର୍ବବିଧି ନିଷେଧାସ୍ୟୁର ଏତୋର ଏବ କିଙ୍କର, ଯେତେ ଶାସ୍ତ୍ର ସବୁ ରହିଛନ୍ତି, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, ସବୁ ଶାସ୍ତ୍ରର ଏଇ ଦୁଇଟି କଥା ରହିଛି, ଏ ଗୋଟେ ବିଧି ଆଉ ଗୋଟେ ନିଷେଧ। ବିଧି ହେଉଛି ସବୁ ସମୟରେ ଭଗବାନଙ୍କୁ ସ୍ମରଣ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଇଏ ହେଉଛି ବିଧି। ଏବଂ ନିଷେଧ ହେଉଛି କ'ଣ ନା ଆମେ କେବେ ହେଲେ ଭଗବାନଙ୍କୁ ଭୁଲିବା ନାହିଁ, ଇଏ ହେଉଛି ନିଷେଧ। ବିଧି ଏବଂ ନିଷେଧ, ଯାହା ସବୁ ଶାସ୍ତ୍ରରେ ବିଧି ନିଷେଧ ସବୁ ବର୍ଣ୍ଣନା କରାଯାଇଛି, ତା'ର ମୁଖ୍ୟ ମୂଳ କଥା ହେଉଛି ଏଇଟା, ଭଗବାନଙ୍କୁ ସବୁବେଳେ ସ୍ମରଣ କରିବା। ତେଣୁ ଏଇ ଯେଉଁ ଘଟଣାଟି ହେଲା, ଚାରି କୁମାର ଯେଉଁ ଅଭିଶାପ ଦେଇଥିଲେ, ଅସୁର କହିଲେ କେଉଁମାନେ ନା ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ଏମାନେ ହେଉଛନ୍ତି ଅସୁର। ଭଗବଦ୍ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ ଏ ଅସୁର ବିଭାଗ ବିଷୟରେ ବିସ୍ତାର ଭାବରେ କହିଛନ୍ତି, ଅସୁର ବିଭାଗ ଯୋଗ। ତେଣୁ ଅସୁରର ମୁଖ୍ୟ ଲକ୍ଷଣ ହେଉଛି ପ୍ରବୃତ୍ତିଂ ଯେ ନିବୃତ୍ତିଂ ଯେ ଜନାନ ବିଧୁରାସୁରା, ସେମାନେ ଜାଣନ୍ତି ନାହିଁ ଅସୁରମାନେ କେଉଁଥିରେ ପ୍ରବୃତ୍ତ ହେବାକୁ ପଡ଼ିବ, କେଉଁଥିରୁ ନିବୃତ୍ତ ହେବାକୁ ପଡ଼ିବ। ପ୍ରବୃତ୍ତିଂ ଯେ ନିବୃତ୍ତିଂ ଯେ ଜନାନ ବିଧୁରାସୁରା ନ ଶୌଚଂ ନା ବି ଚାହାର, ତାଙ୍କର ଶୌଚତା ନଥାଏ ବା ଠିକ୍ ଭାବରେ ଆଚରଣ ସବୁ ନଥାଏ, ନ ଶୌଚଂ ନା ବି ଚାହାର, ନ ସତ୍ୟଂ ତେସୁ ବିଦ୍ୟତେ, ତାଙ୍କର ମଧ୍ୟ ସତ୍ୟକୁ ସେମାନେ ମଧ୍ୟ ଗ୍ରହଣ କରନ୍ତି ନାହିଁ, ଅସତ୍ୟଙ୍କ ପ୍ରତିଷ୍ଠା ଦେ, ସବୁ ଅସତ୍ୟ ହିଁ ତାଙ୍କର ମୁଖ୍ୟ, ଅସତ୍ୟରେ ହିଁ ସେମାନେ ସବୁ ରହନ୍ତି। ତେଣୁ ଯାହା ହେଉ, ଏଇ ଯେଉଁ ଅସୁର ଜ୍ୱନି ପ୍ରାପ୍ତ ହେବେ, ଅସୁର ମୁଖ୍ୟ ଲକ୍ଷଣ ଆଉ ଗୋଟେ ମୁଖ୍ୟ ଲକ୍ଷଣ ହେଉଛି ଯେ ସେ କୋଉଟା କୁହନ୍ତୁ ଅସୁରର ମୁଖ୍ୟ ଲକ୍ଷଣ ହେଉଛି ଯେ ଭଗବାନ କେହି ନାହାନ୍ତି ବନ୍ଦ କରି, ଅସୁରର ମୁଖ୍ୟ ଲକ୍ଷଣ ହେଉଛି ଯେ କେହି ଈଶ୍ୱର ନାହାନ୍ତି, ଈଶ୍ୱର କେହି ନାହାନ୍ତି, ଇଏ ହେଉଛି ମୁଖ୍ୟ ଲକ୍ଷଣ ଅସୁର। ଯଦି କେହି ଈଶ୍ୱର ଥାନ୍ତି ସେ ହେଉଛି ମୁଁ, ଇଏ ହେଉଛି ଅସୁରର ମୁଖ୍ୟ ଲକ୍ଷଣ ଏଇଟା। ତେଣୁ ଅସୁର କହିଲେ ସେଇମାନେ, ଅନ୍ୟ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଦୌ ସ୍ୱର୍ଗ ଲୋକେସ୍ମିନ୍ ଦୈବ ଅସୁର ଏବଜ, ଦୁଇ ପ୍ରକାର ଲୋକ ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛନ୍ତି ଦୈବ ଆଉ ଗୋଟେ ହେଉଛନ୍ତି ଅସୁର। ଦୈବ କିଏ ନା ବିଷ୍ଣୁ ଭକ୍ତ ଭାବେ ଦୈବ, ଭଗବାନ ଯେ ଭକ୍ତ ସେମାନେ ଦେବତା, ଆମେ ଭଗବାନଙ୍କ ଭକ୍ତମାନେ ଆମେ ମଧ୍ୟ ଦେବତା। କିନ୍ତୁ ଯେଉଁମାନେ ଅଭକ୍ତ ସ୍ତତ୍ ବିପର୍ଯ୍ୟୟ, ହି ଅସୁର ସ୍ତତ୍ ବିପର୍ଯ୍ୟୟ, ଅସୁର କହିଲେ କେଉଁମାନେ ନା ଯେଉଁମାନେ ବିପର୍ଯ୍ୟୟ, ଭଗବାନଙ୍କ ଭକ୍ତ ନୁହନ୍ତି, ଅନ୍ୟମାନଙ୍କର ଭକ୍ତ, ସେମାନେ ନିଜକୁ ବଡ଼ ଭକ୍ତ ବୋଲି ଦାବି କରନ୍ତି କିନ୍ତୁ ଭଗବାନ ବିଷ୍ଣୁଙ୍କର ଭକ୍ତ ନୁହନ୍ତି, ତା'ମାନେ ସେମାନେ ଅସୁର। ଯେତେ ବଡ଼ ଭକ୍ତ ବୋଲି ନିଜକୁ ପ୍ରଚାର କରନ୍ତୁ କିନ୍ତୁ ଭଗବାନ ବିଷ୍ଣୁଙ୍କର କରୁନାହାନ୍ତି ମାନେ, ଭକ୍ତି କରୁନାହାନ୍ତି ମାନେ ସେମାନେ ଅସୁର, ଏ ଶାସ୍ତ୍ର ଶାସ୍ତ୍ର କଥା, ଆମ କଥା ନୁହଁ। ତେଣୁ ଅସୁରଜନୀ କଥା ଯେତେବେଳେ କହିଲେ, ତେଣୁ ଅସୁରଜନୀ ପ୍ରାପ୍ତ ହେବ, ତେଣୁ ତାଙ୍କର ମନରେ ସେଇଟା ଦୁଃଖ, ତ ଆମେ ଭଗବାନ ଭୁଲିଯିବୁ। କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ, ଏସବୁ ଭଗବାନଙ୍କ ବ୍ୟବସ୍ଥାରେ ହେଉଛି, ମୂଳ କାରଣ ହେଉଛି ଭଗବାନ ଚାହିଁଛନ୍ତି ଭଗବାନ ହେଉଛନ୍ତି ମୂଳ ସର୍ବକାରଣ କାରଣ, ସବୁ କାରଣର କାରଣକୁ ଯଦି ଦେଖିବା ତାହେଲେ ସିଏ ଆସିବ ସେଇ ଭଗବାନ। ତେଣୁ ଏଇ ଘଟଣା ହେଲା ପରେ ଭଗବାନ ସବୁ ପୂଜା ସୁଜା କଲେ, ସବୁ ଠିକ୍ ଅଛି, ବ୍ୟସ୍ତ ହେବା ଦରକାର ନାହିଁ, ସବୁ ପ୍ରକାର ଠିକ୍ ହେଇଯିବ, ଭଗବାନ ସବୁ କିଛି ବ୍ୟବସ୍ଥା କରିବେ, ଭଗବାନ ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ। ତେଣୁ ଭଗବାନ ସେ ଚାରି ଯେଉଁ ଚାରି କୁମାର ମଧ୍ୟ ପ୍ରାର୍ଥନା କରିଥିଲେ ଜୟ ବିଜୟ, ପ୍ରଭୁ ଆମେ ଯଦିଓ ସୁରକୂଳୁ ଅସୁର ଯେଉଁ ପ୍ରାପ୍ତ ହେଉ କିଛି ଅସୁବିଧା ନାହିଁ, ଆମର ଢିଙ୍କି ଯୁଆଡ଼େ ଗଲେ ଧାନ ଯେମିତି କୁଟିବ, ତେଣୁ ଆମେ ଭଗବାନର ଭକ୍ତ, ଆମ ଅସୁରଜନୀ ପ୍ରାପ୍ତରେ କ'ଣ କରିବାର ନାହିଁ, କିଛି କିଛି ଆମେ ଭଗବାନଙ୍କର ସବୁବେଳେ ସ୍ମରଣ କରିବୁ, ବିପରୀତ ଭାବରେ ସ୍ମରଣ କରିବୁ, ପ୍ରତିକୂଳ ଭାବରେ ସ୍ମରଣ କରିବୁ। ଭକ୍ତ ଯିଏ ଅନୁକୂଳ ଭାବରେ ଭଗବାନଙ୍କର ସେବା କରିବେ, ଅଭକ୍ତ ଯେଉଁମାନେ ପ୍ରତିକୂଳ ଭାବରେ ସେବା କରିବେ। ତେଣୁ ଯେମିତି ଏତିକି ଆଶୀର୍ବାଦ କରନ୍ତୁ ଯେ ଆମେ ଯେମିତି ଭଗବାନଙ୍କୁ ଭୁଲି ନ ଯାଉ, ଏକଥା ସେମାନେ ମଧ୍ୟ ପ୍ରାର୍ଥନା କରିଥିଲେ। ତେଣୁ ଭଗବାନ ମଧ୍ୟ ସେଇଭଳି ଭାବରେ ବ୍ୟବସ୍ଥା କରିଛନ୍ତି, ଭଗବାନଙ୍କୁ ଭୁଲିବେ କ'ଣ, ଭଗବାନଙ୍କ ସହିତ ଯୁଦ୍ଧ କରିବେ, ସବୁବେଳେ ଭଗବାନଙ୍କୁ ସ୍ମରଣ କରିବେ, ସଂଗ୍ରଭ ଏଇଠି କହୁଛନ୍ତି। ଚାରି କୁମାର ପ୍ରକୃତରେ ଠିକ୍ କରିପାରିଲେନି କ'ଣ, ଭଗବାନ ପ୍ରକୃତରେ ଆମର କଥାକୁ ଅନୁମୋଦନ କଲେ ନା ଆମକୁ ଦଣ୍ଡ ଦେବେ ନା କ'ଣ, ଭଗବାନଙ୍କର ଗମ୍ଭୀର ଲୀଳା ଆମେ ବୁଝିପାରୁନାହୁଁ। ଭଗବାନ ଏଗାରଟି ଶ୍ଳୋକରେ ଯେଉଁ କଥା କହିଲେ, ବ୍ରହ୍ମା କହୁଛନ୍ତି ଦେବତାମାନଙ୍କୁ ଯେ ଚାରି କୁମାର ପ୍ରକୃତରେ ତା'ର ଅର୍ଥ ବୁଝିପାରିଲେ ନାହିଁ। ଭାଗବତରେ ପ୍ରକୃତରେ ଯେଉଁ ଶାସ୍ତ୍ର ସତ୍ୟ କୁହାଯାଉଛି ଆମେ ଖାଲି କହିଦେଉଛେ, ଏମିତି ଏମିତି ଯାହା ପ୍ରପାତ କହିଛନ୍ତି ବା ଆଚାର୍ଯ୍ୟମାନେ କହୁଛନ୍ତି, କିନ୍ତୁ ତା'ର ପ୍ରକୃତ ଅର୍ଥ ଆମେ ଜାଣିନୁ, ପ୍ରକୃତ ଅର୍ଥ ଆମେ ଜାଣିନୁ। ଭଗବାନ ବ୍ରହ୍ମା ନିଜେ କହୁଛନ୍ତି ଆମେ ତ ଜାଣିନୁ, ଆଉ ଭଗବାନ କଥା ଆମେ କହୁଛୁ। ଯଶ ଭଗବତ ଭାଗବତ ବର୍ଣ୍ଣନା କରାଯାଇଛି, ଯାହାଙ୍କର ନାମ ଇତ୍ୟାଦି ଆମେ କହୁଛୁ କିନ୍ତୁ ତାଙ୍କୁ ତତ୍ତ୍ୱରେ ଆମେ ଜାଣୁନୁ। ବ୍ରହ୍ମା ଏତେ କଥା କହୁଛନ୍ତି, ନାରଦମୁନିକୁ ସବୁ ପ୍ରକାର ଜ୍ଞାନ ଦେଲେ, ସବୁ କଲେ, କିନ୍ତୁ ପୁଣି କହିଲେ ଯେ ପ୍ରକୃତରେ ଯେ ତାଙ୍କର ଯେଉଁ ଗୁଣ ଇତ୍ୟାଦି ଆମେ ସିନା ଗାନ କରୁଛୁ କିନ୍ତୁ ପ୍ରକୃତରେ ତାଙ୍କ ବିଷୟରେ ଆମେ କିଛି ଜାଣିନୁ। ପ୍ରକୃତ କଥା କହିଲେ ଆମେ ପ୍ରକୃତରେ ତାଙ୍କ ବିଷୟରେ କିଛି ଜାଣିନୁ। କେଉଁଥିରେ ଗୋଟେ ରହିଛି ଭାଗବତ ବର୍ଣ୍ଣନା କରାଯାଇଛି ଯେ ଏଇଭଳି ଭାବରେ ଯଶ ନାମ ଇତ୍ୟାଦି ତା'ର ଗୁଣ ସବୁ ଆମେ ଗାନ କରୁଛୁ କିନ୍ତୁ ପ୍ରକୃତରେ ତା'ର ଅର୍ଥକୁ ଆମେ ଜାଣିନୁ। ତେଣୁ ସେ କଥା ମଧ୍ୟ ଚାରି କୁମାରଙ୍କ ମଧ୍ୟ ସେଇ ଘଟଣା ହେଲା, ସେମାନେ ମଧ୍ୟ ସେ କଥା ବ୍ରହ୍ମାଶବକୁ ଜାଣନ୍ତି। ତେଣୁ ଚାରି କୁମାର ଯେ ପ୍ରକୃତରେ ଭଗବାନ କ'ଣ ଚାହୁଁଛନ୍ତି, ଭଗବାନ ଆମର ଯେଉଁ ଅଭିଶାପ ଦେଲୁ ସେଇଟାକୁ ବ୍ୟର୍ଥ କରିଦେଇପାରନ୍ତି, ଆମକୁ ଅଭିଶାପ ଦେଇପାରନ୍ତି, ଆ ପୂର୍ବରୁ ଯେଉଁ କୁହାଗଲା ନା ବୃତ୍ତି, ତାଙ୍କର ଯେଉଁ ଚାକିରି ଥିଲା ଗେଟ୍ କିପର ଚାକିରି ଥିଲା ତାକୁ ପ୍ରମୋସନ ଦେଇଦେଇପାରନ୍ତି, ବୃତ୍ତି ବଢ଼େଇ ଦେଇପାରନ୍ତି ଭଗବାନ। ଅବଶ୍ୟ ଭୌତିକ ଜଗତରେ ଚାକିରି କଥା କହିଲେ ଯେଉଁଭଳି ଭାବରେ ଚିନ୍ତା କରୁଛେ, ଚି ଜଗତରେ ସେମିତି ନୁହେଁ। ଚି ଜଗତରେ ଯିଏ ଯେକୌଣସି କାର୍ଯ୍ୟ କରୁ ସେ ଭଗବାନଙ୍କର ସେବା, ତାହେଲେ ନାହିଁ ଏଇଟା ନିକୃଷ୍ଟ ସେବା, ଏଇଟା ଉତ୍କୃଷ୍ଟ ସେବା। ଆମେ ଯେମିତି ଭୌତିକ ଜଗତରେ ରହିଛି, ଭେଦ ରହିଛି ଏଠି, ସେଠି ଅଭେଦ, ସେଠି ହେଉଛି ଅଦ୍ୱୟ ଜଗତ, ସେଠି ଦ୍ୱେତ ନାହିଁ, ଦ୍ୱେତ ଜ୍ଞାନ ନାହିଁ। ତେଣୁ ଯାହା ବି ହେଉ ବୃତ୍ତି ଯେଉଁ କରୁଛନ୍ତି ତାକୁ ଗୋଟେ ଉନ୍ନତ ବୃତ୍ତି ଦେଇପାରନ୍ତି, ଯାହା ଭଗବାନ ଚାହିଁବେ ତାହା କରିପାରିବେ, ଏ କଥା ଚାରି କୁମାର କହିଲେ। ତେଣୁ ବର୍ତ୍ତମାନ ଭଗବାନ କହୁଛନ୍ତି, ଶ୍ରୀ ଭଗବାନ ଉପାଚ, ଭଗବାନଙ୍କର କଥା ଆଉ ଭଗବାନ ଭିତରେ କୌଣସି ତଫାତ୍ ନାହିଁ, ଭଗବାନ ବାଣୀ ମାଧ୍ୟମରେ ଭଗବାନ ଏଠି ଉପସ୍ଥିତ ରହିଛନ୍ତି। ଏମିତି ତ ସହଜ ଭଗବାନ ରହିଛନ୍ତି, ମଦନ ମୋହନ ରହିଛନ୍ତି, ଲଡ଼ୁଗୋପାଳ ରହିଛନ୍ତି, ସବୁ ଭଗବାନ ରହିଛନ୍ତି ଏଠି, କିନ୍ତୁ ଭଗବାନ କଥା ଆମେ ଶୁଣିପାରୁନେ, ଭଗବାନଙ୍କୁ ଆମେ ଖାଲି ଆମେ କହୁଛେ କଥା, ପ୍ରଭୁ ଜୟ ରାଧା ମଦନ ମୋହନ ସବୁ କହୁଛେ, କିନ୍ତୁ ମଦନ ମୋହନ ମଧ୍ୟ କଥା କହୁଛନ୍ତି। ଏଇ କଥା ଏଇଠାରେ ବର୍ଣ୍ଣନା କରାଯାଉଛି, ଶ୍ରୀ ଭଗବାନ ଉପାଚ, ଏଠି ଏଇଟା କଳ୍ପନା ଜିନିଷ ନୁହଁ କିଛି, ଏ ପ୍ରକୃତ ଘଟଣା। ତେଣୁ ଏଇଟାକୁ କିଏ କହୁଛନ୍ତି, ବ୍ରହ୍ମା ଦେବତାମାନଙ୍କୁ କହୁଛନ୍ତି ଯେ ଭଗବାନ ଏଇଭଳି ଭାବରେ କହିଲେ, ଶ୍ରୀ ଭଗବାନ ଉପାଚ, ଯେ ଏ ତ ସୁରେତର ଗତି ପ୍ରତିପଦ୍ୟ ସଦ୍ୟ, ହେ ଚାରି କୁମାର ତ ହାତ ଦେଖି କହୁଛନ୍ତି, ଏ ତ ଏ ଯେଉଁ ଦୁଇ ଜଣ ଏମାନେ ସବୁ ଅଛନ୍ତି, ଏତେ ସବୁ ଯେଉଁମାନେ ଅଛନ୍ତି ଏମାନେ, ଏ ଦୁଇ ଜଣ, ଏ ତ ଦୁଇ ଦୁଇ ବଚନ ଏଇଟା କୁହାହେଉଛି, ଏକ ବଚନ, ଦୁଇ ବଚନ, ବହୁ ବଚନ, ସଂସ୍କୃତରେ ଏଇ ତିନୋଟି କଥା ରହିଛି। ତେଣୁ ଏ ଦୁଇ ଜଣ ଅଛନ୍ତି ଜୟ ବିଜୟ, ତେଣୁ ଏ ତ ହାତ ଦେଖିକି କହୁଛନ୍ତି, ଏ ତ ସୁରେତର ଗତି, ତୁମେ ଯେଉଁ ଅଭିଶାପ ଦେଲ ଏମାନେ ସୁରତର ଗତି ପ୍ରାପ୍ତ ହେବେ। ସୁରତର କହିଲେ ସୁରର ଇତର କହିଲେ ଯେଉଁମାନେ ନିକୃଷ୍ଟ ମାନେ ଅସୁର, ଅସୁର ହେଉଛନ୍ତି ନିକୃଷ୍ଟ, ସୁର ହେଉଛନ୍ତି ଉତ୍କୃଷ୍ଟ। ସୁର ଏବଂ ଅସୁର କହିଲେ କ'ଣ ପାଇଁ ନିକୃଷ୍ଟ ନା, ସେମାନେ ପ୍ରକୃତରେ ବୁଝିପାରନ୍ତି ନାହିଁ ପ୍ରକୃତରେ ଆମେ କାହିଁକି ଅସୁର, ଆମେ ତ ବହୁତ ଉତ୍କୃଷ୍ଟ। ଯେତେବେଳେ ଯୁଦ୍ଧ ଯୁଦ୍ଧ ମାନେ ଯେଉଁ ସମୁଦ୍ର ମନ୍ଥନ ଲୀଳା ହେଉଥିଲା, ସମୁଦ୍ର ମନ୍ଥନ ଲୀଳାରେ ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସମୁଦ୍ର ମନ୍ଥନ ଲୀଳାରେ ଦୈବ ଅସୁର ମିଶିକିରି ସମୁଦ୍ର ମନ୍ଥନ କଲେ। ତେଣୁ ଅସୁରମାନେ ଚିନ୍ତା କରନ୍ତି ନାହିଁ କାହିଁକି ଆମେ ନିକୃଷ୍ଟ, ଆମେ କ'ଣ କୌଣସି ଗୁଣରେ ନିକୃଷ୍ଟ କି? ଦେବତାମାନେ ଯେଉଁ ପିତାଙ୍କର ପୁତ୍ର, ଆମେ ମଧ୍ୟ ସେଇ ପିତାଙ୍କର ପୁତ୍ର, ସବୁ କଶ୍ୟପଙ୍କର ପୁତ୍ର, ମା ସିନା ଅଲଗା କିନ୍ତୁ ପିତା ତ ଏକ ନା। ତେଣୁ ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା, ବାସୁକି ନାଗକୁ ଆଣି ଅନୁରୋଧ କରି ତାକୁ ଆଣିକରି ସେ ମନ୍ଦର ପର୍ବତରେ ରଖିଲେ ଘର୍ଷଣ କରିବା ପାଇଁ। ତେଣୁ ଭଗବାନ ଜାଣନ୍ତି ଅସୁର ସ୍ୱଭାବ ମୁଖ୍ୟ ଲକ୍ଷଣ ହେଉଛି ରଜଗୁଣ ତମଗୁଣ ତାଙ୍କର ରହିଛି। ତେଣୁ ସର୍ବଥା ବିପରୀତା ବୁଦ୍ଧିସା ପାର୍ଥ ତାମସ, ଏ ତାମ ଗୁଣର ବୁଦ୍ଧି, ସବୁବେଳେ ବିପରୀତ ଚିନ୍ତା କରିବେ ବା ଅଯଥା ଚିନ୍ତା କରିବେ, ଇଏ ହେଉଛି ତାଙ୍କର ବୁଦ୍ଧି। ତେଣୁ ଭଗବାନ କ'ଣ କଲେ, ଭଗବାନ ଜାଣନ୍ତି ତାଙ୍କ ବୁଦ୍ଧି ସେଇଭଳିଆ ସୃଷ୍ଟି କରିଛନ୍ତି, ସେ ଏ ଗୁଣ ସୃଷ୍ଟି କରିଛନ୍ତି। ତେଣୁ ଭଗବାନ ପ୍ରଥମେ ଯାଇକି ପହଞ୍ଚିଗଲେ ସେଇ ବାସୁଦେବଙ୍କର ମୁଖପଟେ ପହଞ୍ଚିଗଲେ, ପର୍ସନ ଯେଉଁ ହେବ ମୁଖପଟେ ଭଗବାନ ପହଞ୍ଚିଗଲେ, ଅଜିତ ଭଗବାନ ଅଜିତଙ୍କର ଲୀଳା ଚାଲିଛି। ଏଇଟା ହେଉଥିଲା ଷଷ୍ଠ ମନୁଙ୍କ ସମୟରେ, ଆମର ଏଇ ଯେଉଁ ମନୁ ଅଛନ୍ତି ସପ୍ତମ ମନୁ ତାଙ୍କ ପୂର୍ବ, ସେ ହେଉଛନ୍ତି ଚାକ୍ଷୁଷ ମନୁଙ୍କ ସମୟରେ ଏ ଘଟଣାଟି ହୋଇଥିଲା। ତେଣୁ ଦେବତାମାନେ ଭଗବାନଙ୍କର ଭକ୍ତ, ଦେବତାମାନେ ଯେ ପହଞ୍ଚିଗଲେ, ପ୍ରଭୁ ଆମେ ମଧ୍ୟ ଆପଣଙ୍କ ପାଖରେ ରହିବୁ, ଆପଣଙ୍କ ପଟେ ରହିବୁ। ତେଣୁ ଅସୁରମାନେ ଅବଜେକ୍ସନ୍ କଲେ, କାହିଁକି ମୁଖ ପଟେ କାହିଁ ଆମେ 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 କ'ଣ କ'ଣ ନିକୃଷ୍ଟ କି? ଶ୍ରଦ୍ଧାୟ ଶ୍ରୀତ ସମ୍ପନ୍ନା ପ୍ରଖ୍ୟାତା ଜନ୍ମକର୍ମ ବି, ଆମେ କୌଣସି ଗୁଣରେ ନିକୃଷ୍ଟ ନୁହନ୍ତି, ଆମେ ମଧ୍ୟ ଅଧ୍ୟୟନ କରୁଛୁ, ଶ୍ରଦ୍ଧା ଶ୍ରୁତ ସମ୍ପନ୍ନ ଆମେ ମଧ୍ୟ ସବୁ ଶାସ୍ତ୍ର ଅଧ୍ୟୟନ କରୁଛୁ, କହୁନାହାନ୍ତି କେଉଁ ବେଦ ବିଷୟରେ କହିଲୁ, ସବୁ କ'ଣ ଜାଣିଲୁ କି? ଆମେ ଶ୍ରଦ୍ଧା ଶ୍ରୁତ ସମ୍ପନ୍ନ ପ୍ରଖ୍ୟାତା ଜନ୍ମକର୍ମ ବି, ଆମର ଜନ୍ମକର୍ମ ମଧ୍ୟ ପ୍ରଖ୍ୟାତ, ଆମେ ସେଇ ଗୋତ୍ର, ଆମର ସେଇ କଶ୍ୟପ ଗୋତ୍ର, ଆମେ ଅନ୍ୟ କେଉଁ ଗୋତ୍ର ନୁହଁ, କଶ୍ୟପ ଗୋତ୍ର। ସେମାନେ ଯେମିତି ଦେବତାମାନେ କଶ୍ୟପ ଗୋତ୍ର, ଆମେ ମଧ୍ୟ ସେଇ କଶ୍ୟପ ଗୋତ୍ର। ତେଣୁ ଭଗବାନ ହସି ଦେଇକରି ପଛପଟୁ ପଳେଇଲେ, ଭଗବାନ ଜାଣ। ତେଣୁ ଅସୁରମାନେ ଆଗପଟେ ରହିକରି ଯେତେବେଳେ ଭର୍ଷଣ କଲେ, ନା ବାସୁକୀଙ୍କର ଯେଉଁ ମୁଖରୁ ଯେଉଁ ଅଗ୍ନି ବାହାରୁଥିଲା ଜଳି ପଡ଼ି ପାଉଁ ମାନେ ହେଇଗଲେ, କିନ୍ତୁ ଦେବତାମାନେ ପଛରେ ରହିଲେ ଆରାମରେ, ସୂର୍ଯ୍ୟ ମାନେ ବର୍ଷା ଟିକେ ଟିକେ ହେଉଛି ଏଇଭଳି ଭାବରେ ସେମାନେ ଆରାମରେ କାର୍ଯ୍ୟ କରୁଛନ୍ତି, ସମୁଦ୍ର ମନ୍ଥନ କରୁଛନ୍ତି, ଏମାନେ ଜଳି ପଡ଼ିଯାଉଛନ୍ତି। ଯାହା ହଉ, ଆମର କହିବାର ଉଦ୍ଦେଶ୍ୟ ଥିଲା ଏ ଅସୁରମାନେ କାହିଁକି ଏମାନେ ନିକୃଷ୍ଟ ନା, ଏମାନେ ଏ ଯେଉଁ ଭଗବାନଙ୍କୁ ଆରାଧନା କରୁନାହାନ୍ତି। ତେଣୁ ଏକ କଥା ରହିଛି, ବିଶେଷ ଭାବରେ ଗୋଟେ କଥା ରହିଛି ଯେ ଦେବତା ଏବଂ ଅସୁରମାନଙ୍କ ଭିତରେ ସବୁବେଳେ ଯୁଦ୍ଧ ଚାଲିଥାଏ। ତେଣୁ ବ୍ରହ୍ମାଙ୍କ ପାଖକୁ ଆସିଲେ କହିଲେ, ପ୍ରଭୁ ଆମ ଭିତରେ କିଏ ଉତ୍କୃଷ୍ଟ ସେଇଟାକୁ ଆପଣ ଡିସାଇଡ଼୍ କରିଦିଅନ୍ତୁ, ଆମ ଭିତରେ କିଏ ଉତ୍କୃଷ୍ଟ କିଏ ନିକୃଷ୍ଟ। ତେଣୁ ବ୍ରହ୍ମା କହିଲେ, ଠିକ୍ ଅଛି, ମୁଁ ଗୋଟେ ବ୍ୟବସ୍ଥା କରୁଛି, ତୁମେ ସବୁ ଆସିଛ, ପ୍ରଥମେ ଖାଇସାର, ତା'ପରେ ଆଉ ସମାଧାନ କରିବା। ଡାଇନିଂ ହଲ୍କୁ ଯିବ, ଡାଇନିଂ ହଲ୍ରେ ସବୁ ବ୍ୟବସ୍ଥା ହେଇଛି ଖାଇବା ପାଇଁ, ଆଉ ଅଳ୍ପ ସେ ଭାତ ଡାଲମା ଖାଲି ନୁହଁ, ବହୁତ ପ୍ରକାର ଚପନ ପୋଟି ହେଇଛି ଭୋଗ, ସବୁ ଖାଇବା ପାଇଁ ଭଗବାନ ଭୋଗ ଲାଗିଛି, ଖାଇବ ଯେ, କିନ୍ତୁ ପ୍ରଥମେ କିଏ ଖାଇବେ? ଅସୁର କହିଲେ, ଆମେ ପ୍ରଥମେ। ଆଉ ଠିକ୍ ଅଛି, କିନ୍ତୁ ଗୋଟେ ନିୟମ ରହିଛି, ଗୋଟେ ଇଏ ରହିଛି, ଗୋଟେ କଣ୍ଡିସନ୍ ରହିବ, କ'ଣ? ସମସ୍ତଙ୍କ ହାତ ବନ୍ଧା ହେବ, ହାତରେ ଯେମିତି ଖାଉଛ ସେଭଳି ଖାଇପାରିବ, ଚାମଚ ଯେମିତି ଖାଅ, କିନ୍ତୁ ହାତଟା ଏମିତି ବନ୍ଧା ହେଇକି ରହିବ, ଷ୍ଟ୍ରେଟ୍ ରହିବ ହାତ। ତେଣୁ ହାତ ଷ୍ଟ୍ରେଟ୍ ରହିଲା ସବୁ ଗଲେ ଠିକ୍ ଅଛି। ଗଲେ ସେମାନେ ଖାଇବା ପାଇଁ ଡାଇନିଂ ହଲ୍ରେ ପ୍ରବେଶ କଲେ, ଡାଇନିଂ ହଲ୍ ପ୍ରବେଶ କରିଛି, ବହୁତ ପ୍ରକାର ଆଇଟମ୍ ରହିଛି, ବହୁତ ପ୍ରକାର ଖାଦ୍ୟ, କିନ୍ତୁ ମାଛ ମାଂସ ନାହିଁ ତାଙ୍କ ମନ ଦୁଃଖ। ଅସୁରମାନଙ୍କର ଏଇ ଯେଉଁ ଅମେଧ୍ୟ, ଇଏ ହେଉଛି ତମ ଗୁଣର ଖାଦ୍ୟ। ଭଗବତ ଗୀତା ସପ୍ତଦ ଅଧ୍ୟାୟରେ ଭଗବାନ କହିଛନ୍ତି, କଟୁ ଅମ୍ଳ ଲବଣ ଅତି ଉଷ୍ଣ ତୀକ୍ଷ୍ଣ ରୁକ୍ମ ବିଦାୟନ ଆହାର ରାଜସ୍ୱ ଚେଷ୍ଟା, ଏଇସବୁ ରାଜସ୍ୱିକ ଖାଦ୍ୟ ନାହିଁ। ଏବଂ ଯାହା ତ ଯାହା ଆମ ଗତରସ ପୁତି ପର୍ଯ୍ୟଶୀତର ଉଚ୍ଚିଷ୍ଟ ହେଉଛି ଚା ମଧ୍ୟ, ମାଛ ମାଂସ ନାହିଁ, କିନ୍ତୁ ଯାହା ଅଛି ଖାଇବା କ'ଣ କର, କିନ୍ତୁ ସତ୍ୟଗୁଣ ଖାଦ୍ୟ ସବୁ ଭଗବାନଙ୍କ ସତ୍ୟଗୁଣ ନିର୍ଗୁଣ ସବୁ ଭଗବାନ ପ୍ରସାଦ।
କିନ୍ତୁ ଖାଇପାରୁନାହାନ୍ତି। ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ରହିଛି କିନ୍ତୁ ଖାଇପାରୁନାହାନ୍ତି, କାହିଁକିନା ହାତ ବଙ୍କା କରିହେବନି, ସିଧାସିଧା ଏମିତି ପକାଇକରି ବହୁତ କଷ୍ଟରେ ଠିକ୍ ଭାବରେ ଖାଇପାରିଲେ ନାହିଁ, ସବୁ ନଷ୍ଟ ହୋଇଗଲା। 90% ନଷ୍ଟ ହୋଇଗଲା, 10% କି ଟିକେ କ'ଣ ଖାଇବେ ଯଦି ଖାଇବେ। ତେଣୁ ଗଲେ ତାପରେ ପୁଣି ଦେବତାମାନଙ୍କର ଆସିଲା, ଦେବତାମାନେ ଯେଉଁ ଗଲେ ସବୁ ସଫା ହୋଇଗଲା, ପୁଣି ଥରେ ସବୁ ଖାଦ୍ୟ ପଡ଼ିଗଲା। ଦେବତାମାନେ କ'ଣ କଲେ, ଖାଦ୍ୟ ଧରିଲେ, ଅନ୍ୟ ଜଣକୁ ଖାଇଲେ, ସିଏ ତାକୁ ଖାଇଲା ଦେଇକି ଲାଷ୍ଟ ସମସ୍ତେ ଖାଇବେ, ହାତ ଭେଣ୍ଡ ହେବନି, ସମସ୍ତେ ଖାଇଦେବେ। ତେଣୁ ତାପରେ ଯେତେବେଳେ ବସିଲେ, ତାପରେ ବ୍ରହ୍ମା କହିଲେ ଆଉ ମୋତେ କିଛି କହିବାକୁ ପଡ଼ିବ, ତମେ ତ କେ ଉତ୍କୃଷ୍ଟ କିଏ ନିକୃଷ୍ଟ। ତେଣୁ ଏଇଭଳି ଭାବରେ ସୁରେତର ଅସୁର ବହୁତ କଥା ରହିଛି, ଅସୁରମାନଙ୍କର ଏଇଭଳି ଭାବରେ ସବୁ କାର୍ଯ୍ୟ କଲେ। ସମୁଦ୍ର ମନ୍ଥନ ଲୀଳାରେ ସବୁ କାର୍ଯ୍ୟ ଦେବତାମାନେ ଯେଉଁ କାର୍ଯ୍ୟ କରିଛନ୍ତି, ଅସୁରମାନେ ତାଠାରୁ ଅଧିକ କାର୍ଯ୍ୟ କରିଛନ୍ତି। ଏବଂ ସୁରାସୁରଗଣ ସମଦେଶ କାଳ ଏକ ସମୟ ଏକ କାଳ ଏକ ସମସ୍ଥାନ ଏକ ସମଦେଶ କାଳ ହେତୁ ମଧ୍ୟ କାରଣ ମଧ୍ୟ ସମାନ, ଅର୍ଥ ଯାହା ସବୁ ଆବଶ୍ୟକତା ସେସବୁ ମଧ୍ୟ ସମାନ, ସବୁକିଛି ସମାନ, କିନ୍ତୁ ଫଳେ ବିକଳ୍ପ, ଫଳ ବିକଳ୍ପ ହୋଇଗଲା। କାହିଁକି ତତ୍ରାମୃତ ସୁରଗଣା ଫଳମନ୍ଦ ସହକ, ଦେବତାମାନେ ଫଳ ପ୍ରାପ୍ତ ହୋଇଗଲେ, ଅନ୍ଧସା ବହୁତ ସହଜରେ ପ୍ରାପ୍ତ ହୋଇଗଲେ, ଅସୁରମାନେ ଛଡ଼େଇକି ନେଇଗଲେ, ଧନ୍ୱନ୍ତରଠାରୁ ଅମୃତଭଣ୍ଡ ନେଇଗଲେ କିନ୍ତୁ ପିଇପାରିଲେ ନାହିଁ। କିନ୍ତୁ ଦେବତାମାନେ ଭଗବାନ ଆସି ମୋହିନୀ ରୂପରେ ତାଙ୍କୁ ସବୁ ପରିବେଷଣ କଲେ, ନିଅ ଅମୃତ ପିଅ, ଅସୁରମାନଙ୍କୁ ବଞ୍ଚିତ କଲେ। କାହିଁକି ନା ଭଗବାନଙ୍କ ଶରଣରେ ସେମାନେ ଯାଇନାହାନ୍ତି। ତେଣୁ ଏହିସବୁ ଶିକ୍ଷା ରହିଛି, ଅସୁର ଏବଂ ଦେବତାମାନଙ୍କ ଭିତରେ ଏହି ଶିକ୍ଷା ସବୁ ରହିଛି। ତେଣୁ ଚାରି ଏଇ ଯେଉଁ ଜୟ ବିଜୟ ଏମାନଙ୍କୁ ଭଗବାନ କହୁଛନ୍ତି, ଏତୁ ଏଇ ଯେଉଁ ଦୁଇ ଜଣ ଏମାନେ ସୁରେତର ଗତି ସେଇ ଅସୁର ଯେଉଁ ପ୍ରାପ୍ତ ହୁଅନ୍ତୁ, ପ୍ରତିପଦ୍ୟ ସଦ୍ୟ ସାଙ୍ଗେ ସାଙ୍ଗେ ପ୍ରାପ୍ତ ହୁଅନ୍ତୁ। ଜଷ୍ଟିସ୍ ଡିଲେଡ୍ ଇଜ୍ ଜଷ୍ଟିସ୍ ଡିନାଏଡ୍। ଯଦି ଗୋଟେ ଜଣେ କିଛି ପାପ କାର୍ଯ୍ୟ କରିଛି, ତାକୁ ବିଚାର କରିବା ପାଇଁ ଯଦି 50 ବର୍ଷ ଲାଗିଗଲା, ସେ ଆଉ କ'ଣ ବଞ୍ଚିବ ନା ସେ ଲାଇଫ୍? ଆମର ବର୍ତ୍ତମାନ ବିଚାର ସେଇଭଳି ଭାବରେ। ତେଣୁ ଜଷ୍ଟିସ୍ ଡିଲେ ହୋଇଗଲା ମାନେ ସେଇଟା ଡିନାଏଡ୍ ବୋଲି କୁହାଗଲା, ଡିଲେ ହୋଇଗଲା ମାନେ ଅବହେଳା, ଡେରି ହୋଇଗଲା ମାନେ ସେଇଟା ଜଷ୍ଟିସ୍ ଆଉ ମିଳିଲା ନାହିଁ। ତେଣୁ ସଦ୍ୟ ଭଗବାନଙ୍କ ନା ନା ସାଙ୍ଗେ ସାଙ୍ଗେ ଜଷ୍ଟିସ୍ ମିଳିବ, ପ୍ରତିପଦ୍ୟ ସଦ୍ୟ ସାଙ୍ଗେ ସାଙ୍ଗେ ସେମାନେ ଯିବେ, ସୁରେତର ଗତିକୁ ପ୍ରାପ୍ତ ହେବେ, ଅସୁରଜନୀ ପ୍ରାପ୍ତ ହେବେ। ସଂଗ୍ରମ୍ଭ ସମୃଦ୍ଧ ସମାଧି ଅନୁଭୂତ ଯୋଗ, କିନ୍ତୁ ଅସୁରଜନୀ ପ୍ରାପ୍ତ ହେଲେ ମଧ୍ୟ ସଂଗ୍ରମ୍ଭ କ୍ରୋଧ କରିବେ ସମାନେ, କ୍ରୋଧରେ ସମୃଦ୍ଧ କ୍ରୋଧଯୁକ୍ତ ହେଇ ସମାଧି ସେମାନେ ମଧ୍ୟ ସବୁବେଳେ ମୋତେ ଚିନ୍ତା ଅନୁଭୂତ ଯୋଗ ମୋ ସହିତ ଯୁକ୍ତ ହୋଇକି ରହିବେ, ବିୟୋଗ ହେବ ନାହିଁ। ସଂଗ୍ରମ୍ଭ ସମୃଦ୍ଧ ସମାଧି, ଇଏ ସମାଧି, ସମାଧି କହିଲେ ଗୋଟିଏ ବିଷୟରେ ସବୁବେଳେ ଚିନ୍ତା କରିବା, ସେ ସମାଧି ଯୋଗର ଅନ୍ତିମ ଫଳ ହେଉଛି ସମାଧି। ପାତଞ୍ଜଳି କହିଲେ ଯୋଗ ରହିଛି ଯମ ନିୟମ ଆସନ ପ୍ରାଣାୟାମ ଇତ୍ୟାଦି, ଆର ଅନ୍ତିମ ଫଳ ହେଉଛି ସମାଧି। ସମାଧି କହିଲେ ଏକ ମାନେ ଏକ ନିଷ୍ଠ ହୋଇକି ଚିନ୍ତା କରିବେ, ଗୋଟିଏ ବିଷୟରେ ଚିନ୍ତା କରିବେ, ମନ ଡାଇଭର୍ଟ ହେବ ନାହିଁ, ସେ ହେଉଛି ସମାଧି। ତେଣୁ ଏ ସମାଧି ଅସୁରମାନଙ୍କର ମଧ୍ୟ ମନ ଏ ଦୁଇ ଜଣଙ୍କର ମନ ଡାଇଭର୍ଟ ହେବ ନାହିଁ, ସବୁବେଳେ ମଧ୍ୟ ଚିନ୍ତା କରିବେ। ଆସିନ ସମ୍ବିସନ୍ ତିଷ୍ଠନ୍ ଗୁଞ୍ଜନ ପର୍ଯ୍ୟଟନ ମହିମ ଚିନ୍ତୟାନ ଋଷିକେଶ ଅବଶ୍ୟ ତନ୍ମୟଂ ଜଗତ, ହିରଣ୍ୟକଶିପୁ ବିଷୟରେ ବର୍ଣ୍ଣନା କରାଯାଇଛି। ସବୁବେଳେ ବସିଲା ବେଳେ ଚିନ୍ତା କରୁଥିଲେ, ଏଇଟା ହେଉଛି କଂସ ବିଷୟରେ କୁହାଯାଇଛି, ଅସୁର କଂସ ବିଷୟରେ। ତେଣୁ ସବୁବେଳେ ସେ ଭଗବାନ ଚିନ୍ତା କରୁଥିଲେ, କିନ୍ତୁ ବିପରୀତ ଭାବରେ ଚିନ୍ତା କରୁଥିଲେ, ତେଣୁ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲେ, ସେମାନେ ବହୁତ ଦୁଃଖ ପ୍ରାପ୍ତ ହେଉଥିଲେ, ବା କ୍ରୋଧ, କ୍ରୋଧଟା ପ୍ରକୃତ ଆନନ୍ଦ ନୁହଁ। ତେଣୁ ଏହି କ୍ରୋଧରେ ସଂଗ୍ରମ୍ଭ ସମୃଦ୍ଧ ସମାଧି ଅନୁବଦ୍ଧ ଯୋଗୁଁ ଅନୁବଦ୍ଧ ସବୁବେଳେ ଚିନ୍ତା କରିବେ, କେମିତି ମୁଁ ତାକୁ ମାରିବି, ଭଗବାନ କେମିତି ହତ୍ୟା କରିବି, କେମିତି ମୁଁ ତାକୁ ମାରିବି, ଏଇ କଥା ଚିନ୍ତା, ସବୁବେଳେ ଚିନ୍ତା ଭଗବାନ କେମିତି ମାରିବି। ଅସୁର ସ୍ୱଭାବ ଲକ୍ଷଣ ହେଉଛି ଏଇଟା, ଭଗବାନ କେମିତି, ଭଗବାନ କେହି ନାହାନ୍ତି ଅସୁର, ଏବଂ ଏମାନେ ସବୁବେଳେ ଭଗବାନଙ୍କୁ କେମିତି ଭଗବାନଙ୍କୁ ହତ୍ୟା କରିବି, ଏଇ କଥା ଚିନ୍ତା କରିବେ, ସବୁବେଳେ ଭଗବାନ ସହିତ ଯୁଦ୍ଧ କରିବି, ବା ଏଇଭଳି ଭାବରେ ଅନୁବଦ୍ଧ ସବୁବେଳେ ଚିନ୍ତା କରିବେ, ଅନୁବଦ୍ଧ ସବୁବେଳେ ପାଇଁ ଚିନ୍ତା କରୁଥିବେ, ଏ ସମାଧି ତାଙ୍କର ହେବ। ତେଣୁ ଏବେ ଗଲେ ମଧ୍ୟ ସେ ସବୁବେଳେ ମୋତେ ଚିନ୍ତା କରିବେ। ଏବଂ ଭୂୟ ସକାଶମ ଉପୟା ସଦାସୁ ଯୋଗ, ଏବଂ ସେଠି
ସେ ଡ୍ରାମା ସରିଲା ପରେ ଏଠି ପୁଣି ଫେରି ଆସିବେ, ଭୂୟ ପୁଣି ଥରେ ଆସିବେ, ସକାଶମ ମୋ ପାଖକୁ ଆସିବେ ସେମାନେ ଉପାୟ ଭଗବାନ ଉପାୟ କରିଦେଇଛନ୍ତି ସେଭଳି ଭାବରେ ସରିଲା ପରେ ଏଠିକି ଆସିବେ, ଡ୍ରାମା ସରିଗଲା ପରେ ଏଠିକି ଆସିବେ, ଆସୁ ସରିଗଲା ଡ୍ରାମା ସରିଗଲା ଆଉ ରହିବାର ନାହିଁ ସେଠି, ପୁଣି ପଳେଇ ଆସିବେ ଆସୁ। ତେଣୁ ଯେଉଁ ବହ ଏମାନେ ତୁମେ ଆପଣମାନେ ଯେଉଁ ବହ କହିଲେ ଆପଣମାନେ ଯେଉଁ ଶାପ ମୟବ ନିମିତ୍ତମ ଆପଣ ଯେଉଁ ଅଭିଶାପ ଦେଇଛନ୍ତି ପ୍ରକୃତିରେ ମୁଁ ହିଁ ଏଇଟାକୁ ବ୍ୟବସ୍ଥା କରିଛି, ଆର ମୂଳ କାରଣ ହେଉଛି ମୁଁ ଚାହିଁଥିଲି ଏମାନେ ଅଭିଶପ୍ତ ହୁଅନ୍ତୁ। କାହିଁକି ନା ମୋର ମଧ୍ୟ ପ୍ରଭୁପାଦ ମହାରାଜ କହୁଛନ୍ତି, ବିଭିନ୍ନ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଭଗବାନଙ୍କର ସବୁକିଛି ଯାହା ସବୁ ଜନ୍ମାଦି ଅସତ ସବୁକିଛି ଭଗବାନଙ୍କଠାରୁ ଆସୁଛି। ଯୁଦ୍ଧ କରିବାର କାମନା, ଯେଉଁ କ୍ଷତ୍ରିୟର ଇଏ ହେଉଛି ଯୁଦ୍ଧ କରିବାର କାମନା। କ୍ଷତ୍ରିୟର କହିଲେ କେଉଁମାନେ ନା ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ସେମାନେ ସବୁବେଳେ ଶୌର୍ଯ୍ୟ ତେଜ ଦ୍ରୁତି ଦାକ୍ଷ ଯୁଦ୍ଧ ଚାପି ପଳାୟନ। ଯୁଦ୍ଧ କହିଲେ ଆମେ ଡରି ଯାଉଛେ, ଏହି ଯୁଦ୍ଧରେ ମୃତ୍ୟୁବରଣ କରେ ଆମର ଯେଉଁମାନେ ଯୁଦ୍ଧ କରୁଛନ୍ତି କ'ଣ ପଇସା ପାଇଁ ଯୁଦ୍ଧ କରୁଛନ୍ତି, ପଇସା ମିଳିବ ତେଣୁ ଚାଲ ଯୁଦ୍ଧ ଭାଇନେ ଯୋଗଦେବା, ଅନ୍ୟ କେଉଁଠି ଚାକିରି ମିଳିଲାନି ଯୁଦ୍ଧ ଯୋଗଦେବା, ବଢ଼ିଆ ପଇସା ମିଳିବ, ଦରମା ମିଳିବ, ସବୁ ପ୍ରକାର ରହିଛି। କିନ୍ତୁ ଇଏ କ୍ଷତ୍ରିୟ ସ୍ପିରିଟ୍ ଯେଉଁମାନଙ୍କର ନାହିଁ ସେମାନେ ଯୁଦ୍ଧ ପାଇଁ ଭୟ କରିବେ। ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ଯଦୃଚ୍ଛାଂ ଚୁପପନ୍ନଂ ସ୍ୱର୍ଗଦ୍ୱାରମ ବାହୃତମ ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ମିଦିଶମ। ଯଦି କ୍ଷତ୍ରିୟ ଯେଉଁମାନେ କ୍ଷତ୍ରିୟ ଆପଣଙ୍କର କ୍ଷତ୍ରିୟ ସ୍ପିରିଟ୍ ରହିଛି, କ୍ଷତ୍ରିୟ ସ୍ପିରିଟ୍ ଯେ ଯାହାର ଅଛି, ଯଦୃଚ୍ଛା ଚୁପପନ୍ନମ ଯେତେବେଳେ ଗୋଟେ ସୁଯୋଗ ମିଳୁଛି, ଯଦୃଚ୍ଛା ଚୁପପନ୍ନମ ସ୍ୱର୍ଗଦ୍ୱାରମ ବାହୃତମ ତାଙ୍କ ପାଇଁ ସ୍ୱର୍ଗଦ୍ୱାର ଖୋଲିଯିବ, ବନ୍ଦ ହେଇକି ରହିବନି ତାଙ୍କ ପାଇଁ, ସ୍ୱର୍ଗଦ୍ୱାର ବାହୃତମ ହେଇଯିବ କେଉଁମାନଙ୍କ ପାଇଁ ନା ସୁଖୀନ କ୍ଷତ୍ରିୟ ପାର୍ଥ, କ୍ଷତ୍ରିୟମାନେ ଏ ପାର୍ଥ କ୍ଷତ୍ରିୟମାନେ ସେମାନେ ସୁଖୀ ହେଇଯାଆନ୍ତି, ସୁଖୀନ କ୍ଷତ୍ରିୟ ଲଭନ୍ତେ ଯୁଦ୍ଧ ମିଦୃଶିମ। ଗୋଟେ ଏଇଭଳି ଭାବରେ ଯୁଦ୍ଧ ମିଳିଲା, ଡାକରା ଆସିଲା, ଯୁଦ୍ଧ ଅଛି ଆସ, ତାହେଲେ ସେମାନେ ବହୁତ ଖୁସି ହେଇଯିବେ, ବହୁତ ଖୁସି ହେଇଯିବେ। ଯୁଦ୍ଧ କରିବା ଆର ଯୁଦ୍ଧରେ ଜଣେ ମୃତ୍ୟୁବରଣ କରିବେ ନା ଅସୁବିଧା କ'ଣ ଅଛି, ଅତଭାବ ସେ ସ୍ୱର୍ଗ, ଜଣେ ଯଦି ମୃତ୍ୟୁବରଣ କଲା ତାହେଲେ ସ୍ୱର୍ଗକୁ ଯିବ, ସ୍ୱର୍ଗକୁ ଯିବାଟା ଏତେ ସହଜ ନୁହଁ, ବହୁତ ପ୍ରକାର ଯେଉଁ ଯଜ୍ଞ କରି ବହୁତ ପ୍ରକାର ଧନ ଖର୍ଚ୍ଚ କରି ବହୁତ ପ୍ରକାର ଯଜ୍ଞ କରି ତା ଦେହରେ ମଧ୍ୟ ଠିକ୍ ଭାବରେ ଯଦି କାର୍ଯ୍ୟ ନ ହେଇପାରୁ ସେମାନେ ଯାଇପାରୁନାହାନ୍ତି, ସ୍ୱର୍ଗକୁ ଯାଇପାରୁନାହାନ୍ତି। କିନ୍ତୁ ଏଇଥିରେ ଜଣେ ମୃତ୍ୟୁବରଣ କଲେ ଡାଇରେକ୍ଟ ଯାଇ ପହଞ୍ଚିଗଲେ ସ୍ୱର୍ଗରେ, ହତବା ପ୍ରାପ୍ତ ସ୍ୱର୍ଗ ଜିତୁଆ ବା ପକ୍ଷେ ସେ ମହିମ, ଯଦି ଜିତିଲେ ତାହେଲେ ତ ଭୋଗ କରିବେ, କିଛି ଅସୁବିଧା ନାହିଁ। ତସ୍ମାତ୍ ଆଉ କ'ଣ କେଉଁଥିପାଇଁ ସୂଚନା କରିବ ତୁମେ ପାର୍ଥ? ଏଇଭଳି ଭାବରେ ଯେଉଁମାନେ ଯୁଦ୍ଧରେ ଯେଉଁମାନେ କ୍ଷତ୍ରିୟ ସ୍ପିରିଟ୍ ରହିଛି ସେମାନେ ସବୁବେଳେ ଯୁଦ୍ଧ କରିବା ପାଇଁ ବହୁତ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଇଏ କହିଲେ ନା ଭଗବତ ଗୀତାରେ ପ୍ରଥମ ଅଧ୍ୟାୟରେ ଅର୍ଜୁନ ସବୁ ବହୁତ ପ୍ରକାର ଯେଉଁ ଇଏ କଲେ ଆମେ ଯୁଦ୍ଧ କରିବା ନାହିଁ, ବହୁତ ପ୍ରକାର ଯୁକ୍ତି ବାଢ଼ିଲେ, ତା ଦେହରେ ଗୋଟିଏ ଯୁକ୍ତି ଥିଲା ଯେ ଏଇଭଳି ଭାବରେ ଯଦି ଆମେ ଯୁଦ୍ଧ କରିବା ଆମେ ଦୁଃଖପ୍ରାପ୍ତ ହେବା, ଦୁଃଖପ୍ରାପ୍ତ ହେବା ଭଗବାନଙ୍କର ଦୁଃଖ କାହିଁକି ପ୍ରାପ୍ତ ହେବ, ତୁମେ ସୁଖପ୍ରାପ୍ତ ହେବ ନା, ଦୁଃଖ କାହିଁକି ପ୍ରାପ୍ତ ହେବ? ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ଏକଥା ଅର୍ଜୁନ ଯେଉଁ କହିଥିଲେ ସବୁ ଯୁକ୍ତିକୁ ଭଗବାନ ଖଣ୍ଡନ କରିଛନ୍ତି। ଯେଉଁ ସ୍ୱଜନ ହିଁ କଥଙ୍ଗ ସୁଖୀନ ଶ୍ୟାମ ମାଧବ, ଏଇ ପ୍ରଥମ ଅଧ୍ୟାୟ 36 ଶ୍ଳୋକରେ କଥା ଅର୍ଜୁନ କହିଥିଲେ, ବହୁତ ପ୍ରକାର ଯୁକ୍ତି ଦେଇଛନ୍ତି ନା ଭଗବାନ, ସେ ସବୁ ସବୁ ଯୁକ୍ତିକୁ କାଟିଛନ୍ତି। ତେଣୁ ଆଙ୍କର ଗୋଟେ ଯୁକ୍ତି ଥିଲା ଯେ କ'ଣ ସେଟା ଏତା ସ୍ୱଜନ ହିଁ କଥଙ୍ଗ ସ୍ୱଜନ ହିଁ କଥଙ୍ଗ ସୁଖୀନ ଶ୍ୟାମ ମାଧବ, ସ୍ୱଜନକୁ ହତ୍ୟା କଲା ପରେ ଆମେ କେମିତି ସୁଖୀ ହେଇପାରିବା? ତେଣୁ ଭଗବାନ କହିଲେ ଯୁଦ୍ଧ, ଭଗବାନ ଏ କଥାଟି କହିଲେ ଯଦୃଚ୍ଛା ଉତ୍ପନ୍ନ ସ୍ୱର୍ଗଦ୍ୱାର ମୁତ ସୁଖୀନ କ୍ଷତ୍ରିୟ ପାର୍ଥ ଲାଭ ଯୁଦ୍ଧ ବିଦେଶୀ, କ୍ଷତ୍ରିୟମାନେ ସୁଖୀପ୍ରାପ୍ତ ହେବେ, ତୁମେ କ'ଣ କହୁଛ ସୁଖୀପ୍ରାପ୍ତ ହେଇପାରିବେ ନାହିଁ? ଯାହା ସବୁ ଯୁକ୍ତି ଦେଇଥିଲେ ଭଗବତ ଗୀତା ପ୍ରଥମ ଅଧ୍ୟାୟରେ ଅର୍ଜୁନ, ଭାଗବତ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସେସବୁ ଖଣ୍ଡନ କରିଛନ୍ତି, ସୁଦର୍ଶନ ତାଙ୍କ ଭାଷାରେ ସେସବୁ କହିଛନ୍ତି।
ତେଣୁ ଏହିଭଳି ଭାବରେ ଯୁଦ୍ଧ କଲା ମାନେ ଯୁଦ୍ଧରେ କ୍ଷତ୍ରିୟ ଯେଉଁମାନେ ସେମାନେ ଆନନ୍ଦିତ ହୁଅନ୍ତି, କ୍ଷତ୍ରିୟ ପ୍ରକୃତିର ଯେଉଁମାନେ କ୍ଷତ୍ରିୟ ସେମାନେ କ୍ଷତ୍ରିୟ ସ୍ପିରିଟ୍ ରହିଛି, ଯୁଦ୍ଧ କରିବା ପାଇଁ ଭୟ କରିବେ ନାହିଁ, ହଁ ଭୟ ମୃତ୍ୟୁ ପାଇଁ ତାଙ୍କର କୌଣସି ଭୟ ନାହିଁ, ମୃତ୍ୟୁ ହେବ କ'ଣ ସେଥିରେ, ଯେତେବେଳେ ବୃତ୍ରାସୁର ଯେତେବେଳେ ଯୁଦ୍ଧ କରୁଥିଲେ, ବୃତ୍ରାସୁର ଭାଗବତଙ୍କର ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବୃତ୍ରାସୁର ସେ ଯେତେବେଳେ ଭୟ ଇଏ କରୁଥିଲେ, ବୃତ୍ରାସୁରକୁ ଦେଖି ସବୁ ଦେବତାମାନେ ତାଙ୍କର ଯେତେ ଥିଲା ଅସ୍ତ୍ର ସବୁ ଅସ୍ତ୍ରକୁ ଏକ ସମୟରେ ପ୍ରେରଣ ମାନେ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ସବୁ ଅସ୍ତ୍ରକୁ ଏକ ସହିତ ଛାଡ଼ିଲେ ସବୁ ଅସ୍ତ୍ର, କିନ୍ତୁ ବୃତ୍ରାସୁର କ'ଣ କଲେ ନା ସବୁ ଅସ୍ତ୍ରକୁ କିଣିଦେଲେ, କିଛି ତାଙ୍କର ଅସ୍ତ୍ର ଦ୍ୱାରା କ'ଣ ତାଙ୍କର ଆଘାତ ହେବ, ସବୁ ଅସ୍ତ୍ରକୁ ଧରି କିଣିଦେଲେ କିଣିଦେଲେ, ତେଣୁ ଦେବତାମାନେ ଭୟ କରିକି ପଳାଇଗଲେ। ତେଣୁ ଭଗବାନ ପ୍ରାର୍ଥନା କରିଛନ୍ତି, ପ୍ରଭୁ ଆପଣ ଆମକୁ ରକ୍ଷା କରନ୍ତୁ। ତେଣୁ ତାପରେ ଭଗବାନ ଆସି ଆବିର୍ଭାବ ହେଲେ, ତାଙ୍କ ପ୍ରାର୍ଥନାରେ ଭଗବାନ ଆବିର୍ଭାବ ହେଲେ ଏବଂ କହିଲେ ଠିକ୍ ଅଛି ଦେବତାମାନେ ତୁମେ ଯାଅ, ଯେଉଁମାନେ ମୋତେ ପ୍ରାପ୍ତ ହୁଅନ୍ତି ଭଗବାନ ପ୍ରାପ୍ତ ହୁଅନ୍ତି ସେମାନେ କୌଣସି ଭୌତିକ କାମନା କରନ୍ତି ନାହିଁ, କିନ୍ତୁ ତୁମର ସେହି ଭୌତିକ କାମନା ହିଁ ରହିଲା, ଠିକ୍ ଅଛି ତୁମର କାମନା ପୂରଣ ହେବ, ତୁମେ ଯାଅ ଦୁର୍ବାସ କାହାକୁ ଯିବେ ଦଧିଚି, ଦଧିଚି ମୁନିଙ୍କ ପାଖକୁ ଯାଅ, ତାଙ୍କର ଅସ୍ଥି ତୁମେ ମାଗିବ, ସେ ଅସ୍ଥିରେ ତୁମେ ବଜ୍ର ନିର୍ମାଣ କରିବ, ଯେଉଁ ବଜ୍ରରେ ସେ ମୃତ୍ୟୁବରଣ କରିବ। ତେଣୁ ଏହିଭଳି ଭାବରେ ଭଗବାନ କରିଦେଲେ, ବ୍ୟବସ୍ଥା କରିଦେଲେ। ତେଣୁ ଦେବତାମାନେ ଯେତେବେଳେ ଏହି ବଜ୍ର ନିର୍ମାଣ କରି ଆସି ପହଞ୍ଚିଛନ୍ତି, ଦେବତାମାନେ ଅସୁରମାନେ ରୁଦ୍ରାସୁରଙ୍କ ସହିତ ଯେଉଁ ବିଭିନ୍ନ ପ୍ରକାର ଅସୁରମାନେ ସବୁ ଥିଲେ ଯୁଦ୍ଧ କରିବାକୁ ଆସିଛନ୍ତି, ଦେବତାମାନେ ବର୍ତ୍ତମାନ ନୂତନ ଶକ୍ତି ପ୍ରାପ୍ତ ହେଲେ, ତେଣୁ ଅସୁରମାନେ ଭୟ କରି ପଳାଇଗଲେ, ବୃତ୍ରାସୁର ଯାଉନାହାନ୍ତି, ବୃତ୍ରାସୁର ରହିଛନ୍ତି। ତେଣୁ ବୃତ୍ରାସୁର ଏ କଥା କହିଛନ୍ତି ତାଙ୍କୁ, ଆରେ କ'ଣ ତାଙ୍କ ସବୁ ଅସୁର ଡାକିଛନ୍ତି, ତାଙ୍କ ନାଁ ସବୁ ରହିଛି, ଅସୁରମାନେ ପ୍ରସିଦ୍ଧ ଅସୁର ସବୁ ରହିଛନ୍ତି, ତାକୁ ଡାକିକି କହୁଛନ୍ତି ଦେଖ ଦୁଇ ପ୍ରକାର ମୃତ୍ୟୁ ରହିଛି, ଯେ ଦୌ ସମତାଭିହ ମୃତ୍ୟୁ ଦୁରାପୌ, ଦୁଇ ପ୍ରକାର ଜଣେ ଜନ୍ମ ହେଇଛି ମାନେ ମୃତ୍ୟୁବରଣ କରିବ, ଭଗବତ ଗୀତାରେ ଭଗବାନ ମଧ୍ୟ ସେ କଥା କହିଛନ୍ତି, ଯାହା ତ ସେହି ଧ୍ରୁବ ମୃତ୍ୟୁ, ତେଣୁ ଦୁଇ ପ୍ରକାର ମୃତ୍ୟୁ ରହିଛି ମାନେ ଶ୍ରେଷ୍ଠ ମୃତ୍ୟୁ, ଦୌ ସମତାଭିହ ମୃତ୍ୟୁ ଦୁରାପୌ, ଏ ମୃତ୍ୟୁଟା ବହୁତ ଦୁରାପୌ, ଏ ବହୁତ ସହଜରେ ମିଳେ ନାହିଁ, ବହୁତ କଷ୍ଟରେ ମିଳେ ଦୁଇ ପ୍ରକାର ମୃତ୍ୟୁ, କ'ଣ କ'ଣ ନା ଯତ୍ ବ୍ରହ୍ମସନ୍ଧରାଣୟା ଜିତାଶୁ, ଅଶୁ ବା ପ୍ରାଣକୁ ଯେଉଁମାନେ ଜିତି ଯାଇଛନ୍ତି ସେମାନେ ବ୍ରହ୍ମ ଚିନ୍ତନ କରି ଶରୀରକୁ ତ୍ୟାଗ କରିବେ, ଏଇ ଗୋଟେ ପ୍ରକାର ମୃତ୍ୟୁ ହେଉଛି ଶ୍ରେଷ୍ଠ ମୃତ୍ୟୁ। ଆ ପରଟା ମୃତ୍ୟୁ ହେଉଛି କେଉଁଟା ନା କଳେବରମ୍ ଜଗରତୋ ବିଜୟାତ, ଏଇଭଳି ଭାବରେ ଯେ ଭଗବାନ ବ୍ରହ୍ମ ଧାରଣୟା ଭଗବାନ ଚିନ୍ତା କରି ଜାଣିଛନ୍ତି ଶରୀର ତ୍ୟାଗ କରିବ, ଇଏ ହେଉଛି ଶ୍ରେଷ୍ଠ ମୃତ୍ୟୁ, କିନ୍ତୁ ଏ ମୃତ୍ୟୁକୁ ତୁମେମାନେ ପ୍ରାପ୍ତ ହୋଇପାରିବ ନାହିଁ, ଅସୁରମାନେ ତୁମେ ଭଗବାନଙ୍କୁ ସେ ଜାଣିନ, କିନ୍ତୁ ତୁମେ ମଧ୍ୟ ଆଉ ଗୋଟେ ଶ୍ରେଷ୍ଠ ମୃତ୍ୟୁ ପ୍ରାପ୍ତ ହୋଇପାରିବ ନା କ'ଣ ନା ଯତ୍ ଅଗ୍ରଣୀ ବିରସୟେ ନ ନିବୃତ, ଯଦି ଯୁଦ୍ଧରୁ ତୁମେ ନିବୃତ ନ ହୋଇକରି ଯୁଦ୍ଧରୁ ପଳାୟନ ନ କରିକି ବିରସୟେ ଏଇ ଯୁଦ୍ଧରେ ମୃତ୍ୟୁବରଣ କରିବ, ତାହେଲେ ତୁମେ ମଧ୍ୟ ସ୍ୱର୍ଗ ପ୍ରାପ୍ତ ହେବ, ଇଏ ମଧ୍ୟ ଶ୍ରେଷ୍ଠ ମୃତ୍ୟୁ, ତାଠୁ ତଳ, କିନ୍ତୁ ସେ ମଧ୍ୟ ଗୋଟେ ପ୍ରକାର ଶ୍ରେଷ୍ଠ ମୃତ୍ୟୁ। କିନ୍ତୁ ଶ୍ୱଶୁରମାନେ ଭୟ କରି ଆଉ ସେ ରହିବା ପାଇଁ ଚାହୁଁନାହାନ୍ତି, ପଳାଇଗଲେ ସବୁ ଯୁଦ୍ଧରେ ଭୟ କରି ପଳାଇଗଲେ, ଡରିକରି ପଳାଇଗଲେ ସବୁ, ତେଣୁ ଏଇ ଯେଉଁ ମୃତ୍ୟୁ ଆସିବ ଏଇ ଉପାୟ ହେଲା ସାପ, ଏ ଯେଉଁ ସେମାନେ ମୋ ସହିତ ଏଇଟା କେଉଁ ପାଇଁ ପଡ଼ିଥିଲା ମୋର ମନେ ପଡ଼ୁନି, ସାପ ମୟେବ, ଏଇ ଯେଉଁ ଅଭିଶାପ ଦିଆଯାଇଛି ଏ ମୋର ଦ୍ୱାରା ହିଁ ବ୍ୟବସ୍ଥା କରାଯାଇଛି, ସାପ ଯେଉଁ ତୁମେ ଅଭିଶାପ ଦେଇଛ ଏଇଟା ମୋ ଦ୍ୱାରା ହିଁ ବ୍ୟବସ୍ଥା କରାଯାଇଛି, ମୁଁ ଚାହୁଁଥିଲି ଭଗବାନ ଚାହାନ୍ତି ଯୁଦ୍ଧ କରିବା ପାଇଁ, ଭଗବାନଙ୍କ ଯୁଦ୍ଧ ମନୋବୃତ୍ତି ରହିଛି, ତେଣୁ ଏଇଥିରୁ ଆସିଲା ଏଇ ପଏଣ୍ଟଟା ଆସିଲା, କ୍ଷତ୍ରିୟରେ ମଧ୍ୟ ସେହିଭଳି ଭାବରେ ଯୁଦ୍ଧ କାମନା ରହିଛି, ଯୁଦ୍ଧ ମନୋବୃତ୍ତି କରିବେ, କିନ୍ତୁ ଯେଉଁମାନେ କ୍ଷତ୍ରିୟ ନୁହନ୍ତି ସେମାନେ ଯଦି ଯୁଦ୍ଧ କରିବେ ତାହେଲେ ତାଙ୍କର ଭୟ ରହିବ, ସେଥିପାଇଁ ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାକୁ ସେ ସମୟରେ ସେହି ପରିସ୍ଥିତି ହୋଇଥିଲା, ଆମେରିକାରେ ସରକାର 1965-66 ସେମାନେ ଭିଏତନାମ ସହିତ ଯୁଦ୍ଧ କରୁଥିଲେ, ଭିଏତନାମ ସହିତ ଯୁଦ୍ଧ କରି ସେମାନେ ହାରିଯାଉଥିଲେ, ତେଣୁ ଯେଉଁ ଜରୁରୀକାଳୀନ ପରିସ୍ଥିତିରେ ଆମର ସବୁ ରାଜ୍ୟରେ ସେ ସବୁ ଦେଶରେ ସେୟା ରହିଛି, କନ୍ସ୍କ୍ରିପ୍ସନ୍ ତ କୁହାଯାଏ, ସମସ୍ତେ ଯୁଦ୍ଧ ବାହିନୀରେ ଯୋଗ ଦେବେ। ତେଣୁ ଆମେରିକାରେ ସେହିଭଳି ଅବସ୍ଥା ହୋଇଥିଲା, କିନ୍ତୁ ଯେଉଁମାନଙ୍କର କ୍ଷତ୍ରିୟ ସ୍ପିରିଟ୍ ନାହିଁ, ଯୁଦ୍ଧ କରିବାର ମନୋବୃତ୍ତି ନାହିଁ, ସେମାନେ ଯୁଦ୍ଧ କରିବେ ନାହିଁ। ତେଣୁ ସେଠି ହିପି ମୁଭମେଣ୍ଟ ଆରମ୍ଭ ହୋଇଗଲା, ସବୁ ହିପି ପାଲଟିଗଲେ, ସବୁ ଡ୍ରଗ୍ ନିଶା ସତ ନେଇକି ସବୁ ରାସ୍ତାରେ ପଡ଼ିକି ରହିଲେ ସବୁ। ଏଇଭଳି ଭାବରେ ହିପି କଲଚର ଆରମ୍ଭ ହୋଇଗଲା ସେଠି। ତାର କାରଣ ହେଉଛି ଏଇଟା, ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ, ତେଣୁ ଏଇଭଳି ଭାବରେ ସବୁ ହୋଇଗଲା, ବ୍ୟବସ୍ଥା ହୋଇଗଲା। ତେଣୁ ପ୍ରଭୁପାଦ ମହାରାଜ ସେଠି ଏକଥା କହିଛନ୍ତି। ତେଣୁ ଆମେରିକା ସରକାରଙ୍କ ଚିନ୍ତା ପଡ଼ିଗଲା କେମିତି ତାକୁ ଭଲ କରିବା, ତେଣୁ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରିକି ମଧ୍ୟ ତାଙ୍କୁ ଭଲ କରିପାରୁନଥିଲେ। କିନ୍ତୁ ସେମାନେ ଯେତେବେଳେ ପ୍ରଭୁପାଦଙ୍କ ଧାରାରେ ଯୋଗ ଦେଲେ, ସେତେବେଳେ ବହୁତ ସହଜରେ ପୁଣି ସେମାନେ ଠିକ୍ ହୋଇଗଲେ, ସବୁ ନିଶା ଦ୍ରବ୍ୟକୁ ଛାଡ଼ିଦେଲେ। ତେଣୁ ଏ ଯେଉଁ ଯୁଦ୍ଧ କରିବାର ସ୍ପିରିଟ୍, ଯେଉଁ ଯୁଦ୍ଧ କରିବାର ମନୋବୃତ୍ତି ରହିଛି, ଇଏ ଭଗବାନ ପାଖରୁ ଆସୁଛି। ତେଣୁ ଯେଉଁମାନେ କ୍ଷତ୍ରିୟ ତାଙ୍କର ଯୁଦ୍ଧ କରିବାର ମନୋବୃତ୍ତି ରହିଛି, ଯୁଦ୍ଧ କରିଲେ ପଛ ମାନେ ଆନନ୍ଦିତ ହେବେ, ଯୁଦ୍ଧ ଡାକରା ଆସିଛି ମାନେ ସେମାନେ ଆନନ୍ଦିତ ହେବେ। ଶଲ୍ୟ ଆସୁଥିଲେ, ଶଲ୍ୟ ହେଉଛନ୍ତି ମାଦ୍ରୀଙ୍କର ଭାଇ ଶଲ୍ୟ। ତେଣୁ ସେ ଯେତେବେଳେ ଆସୁଛନ୍ତି ପାଣ୍ଡବମାନଙ୍କ ପାଖରେ, ଯେଉଁ ମହାଭାରତ ଯୁଦ୍ଧ ହେବ ସବୁ ବ୍ୟବସ୍ଥା କରାଯାଏ, ମହାଭାରତ ଯୁଦ୍ଧ ସବୁ ପାଣ୍ଡବମାନଙ୍କ ପାଖରେ ତାଙ୍କ ଭଣଜାମାନଙ୍କ ସହିତ ମିଶି ଯୁଦ୍ଧ କରିବା ପାଇଁ ଶଲ୍ୟ ଆସୁଛନ୍ତି। କିନ୍ତୁ ଦୁର୍ଯ୍ୟୋଧନ ଜାଣିଲେ ଶଲ୍ୟ ଜଣେ ବହୁତ ବଡ଼ ବୀର, ତେଣୁ ତାଙ୍କୁ କ'ଣ କଲେ ନା ରାସ୍ତା ସାରା ତାଙ୍କୁ ପ୍ରକାର ସବୁ ପ୍ରକାର ୱେଲକମ୍ କରିକି ଆଣୁଛନ୍ତି। ରାସ୍ତା ସାରା ବହୁତ ସୁନ୍ଦର ଭାବରେ କ୍ୟାମ୍ପ ସବୁ ରଖିକି ବହୁତ ପ୍ରକାର ଖାଦ୍ୟ ପାନୀୟ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, କୌଣସି ରାସ୍ତାରେ ସେ କ୍ଳାନ୍ତି ଅନୁଭବ କରୁନାହାନ୍ତି। ତେଣୁ ଅନ୍ତିମରେ ଯେତେବେଳେ ପହଞ୍ଚିଗଲେ ପାଖାପାଖି ହୋଇଗଲାଣି, ତେଣୁ ସେଇଠି ସେ କହୁଛନ୍ତି କେତେ ସୁନ୍ଦର କି ପାଣ୍ଡବମାନେ କେତେ ସୁନ୍ଦର ମୋ ପାଇଁ ବ୍ୟବସ୍ଥା କରିଛନ୍ତି, ମୋତେ ୱେଲକମ୍ କେତେ ସୁନ୍ଦର ଭାବରେ କରିଛନ୍ତି, ଆଉ ଯିଏ ଏଭଳି ଭାବରେ ଆମକୁ ସ୍ୱାଗତ କରୁଛନ୍ତି, ନିଶ୍ଚିନ୍ତ ଭାବରେ ମୁଁ ତାଙ୍କ ସହିତ ଯୁଦ୍ଧ କରିବି ନା ଆଉ ତାଙ୍କ ସହିତ। ତେଣୁ ସାଙ୍ଗେ ସାଙ୍ଗେ ଦୁର୍ଯ୍ୟୋଧନ ଲୁଚିକି ରହିଥିଲେ, ସାଙ୍ଗେ ସାଙ୍ଗେ ସେ ପହଞ୍ଚିଗଲେ, ମାମୁଁ ମୁଁ ଏସବୁ ବ୍ୟବସ୍ଥା କରିଛି। ତେଣୁ ସାରା କହିଲେ ଠିକ୍ ଅଛି, ତମେ ବି କ'ଣ ଯାଅ, ସେ ବି କ'ଣ ଯାଅ, ମୁଁ ତ ଯୁଦ୍ଧ କରିବି। ତାଙ୍କର କୌଣସି ଚିନ୍ତା ନାହିଁ, ବାସ୍ ବିଚାର ନାହିଁ, ଏ କ୍ଷତ୍ରିୟ ସ୍ପିରିଟ୍ ରହିଛି। ତେଣୁ କୌରବମାନଙ୍କ ପକ୍ଷରେ ସାରିଲେ ଯୁଦ୍ଧ କଲେ। ତେଣୁ ଇଏ ଯୁଦ୍ଧ କରିବା ପାଇଁ ମନ ଯେତେବେଳେ ଡାକରା ଆସୁଛି, କ୍ଷତ୍ରିୟମାନେ ସେମାନେ ଆନନ୍ଦିତ ହେବେ। ତେଣୁ ଇଏ ଯୁଦ୍ଧ କରିବାର ମନୋବୃତ୍ତି ଏ ଭଗବାନଙ୍କଠାରୁ ଆସୁଛି। କିନ୍ତୁ ଏ ଭୌତିକ ଜଗତରେ ଯୁଦ୍ଧ ରହିଛି, ଚିତ୍ ଜଗତରେ ଯୁଦ୍ଧ ନାହିଁ। କାହିଁକି ନା ସେଠି ତ ଶତ୍ରୁ ଭାବନ ନାହିଁ, କାହା ସହିତ ଯୁଦ୍ଧ ହେବ, ସମସ୍ତେ ଭଗବାନଙ୍କ ସେବା କରୁଛନ୍ତି। ପ୍ରଭୁ ଗୋବିନ୍ଦମ ଆଦି ପୁରୁଷାନ୍ତମ ଭଜାମି, କିଏ ଭଗବାନଙ୍କ ଅଭଜାମି କେହି ନାହାନ୍ତି, ଅଭକ୍ତ କେହି ନାହାନ୍ତି, ସମସ୍ତେ ଭଗବାନ ଭକ୍ତ। ସେମାନେ ହେଉଛନ୍ତି ମୁକ୍ତ ଜୀବ, ଆମେ ହେଉଛେ ବଦ୍ଧ ଜୀବ। ସେଥିପାଇଁ ଆମେ ଭଗବାନଙ୍କୁ ଭୁଲି ଯାଇଛେ, ଭଗବାନଙ୍କ ସହିତ ଶତ୍ରୁତା ଆଚରଣ କରୁଛେ, ଭଗବାନଙ୍କୁ ଈର୍ଷା କରୁଛେ। ଇଏ ହେଉଛି ଭୌତିକ ଜଗତର ସ୍ଥିତି। ଯେ ଜଗତରେ କେହି ଭଗବାନଙ୍କର ତାଙ୍କର ଆଜ୍ଞାକୁ ଅବଜ୍ଞା କେହି କରୁନାହାନ୍ତି, ଭଗବାନ କହିବା ଦରକାର ନାହିଁ, ଭଗବାନ ଯାହା ଚାହୁଁଛନ୍ତି ସେ ଅନୁସାରେ ସେମାନେ ସେବା କରୁଛନ୍ତି। ଯେଉଁ ଉତ୍ତମ ପୁତ୍ରର ଇଏ ହେଉଛି କର୍ତ୍ତବ୍ୟ, ଉତ୍ତମ ଚିନ୍ତିତଙ୍କୁ ଯା, ପିତା ଯାହା ଚିନ୍ତା କରିବେ ସେ ଅନୁସାରେ ସେମାନେ କାର୍ଯ୍ୟ କରିବେ, କହିବା ଦରକାର ନାହିଁ ପିଲା ପୁତ୍ର ଏହା କର, କହିବା ଦରକାର ନାହିଁ, ଚିନ୍ତା କରିବା ମଧ୍ୟ ସେମାନେ କରିବେ। ତେଣୁ ଭଗବାନ ଯେଉଁ ଚିନ୍ତା କରୁଛନ୍ତି ଏଭଳି ସେଠି କାହାର ସେବା କରିବା କିଛି ଆବଶ୍ୟକତା ନାହିଁ ଭଗବାନଙ୍କର, କାରଣ ଭଗବାନ ହେଉଛନ୍ତି ପୂର୍ଣ୍ଣ କାମ, ତାଙ୍କର କିଛି ସେବା ଆବଶ୍ୟକତା ନାହିଁ। ସେଠି କୌଣସି ମହିଳା ନାହିଁ ସଫା କରିବେ, କିନ୍ତୁ ସବୁବେଳେ ସଫା ଚାଲିଛି ସେଠି, କ'ଣ ରଜ ଅଛି, ରଜଗୁଣ ଅଛି ଯେ ସେଠି ମହିଳା ହେବ, ସବୁ ଅମଳ ବସ୍ତୁ କିନ୍ତୁ ତଥାପି ସଫା ହେଉଛି, ଚିକ୍ଚିକ୍ ହେଉଛି ସବୁବେଳେ, ସବୁ ଚିକ୍ଚିକ୍ ଅଛି, ପୁଣି ଆଉ ଥରେ ଚିକ୍ଚିକ୍ କରାହେଉଛି, ସବୁ ସେବା ଭଗବାନ ପାଇଁ ସେବା କରୁଛନ୍ତି ସେମାନେ, କିଛି ସେବାର ଆବଶ୍ୟକତା ନାହିଁ କିନ୍ତୁ ସେମାନେ ସେବା କରୁଛନ୍ତି। ଏ ବୈକୁଣ୍ଠ ଜଗତର ସ୍ଥିତି। ତେଣୁ ଏ ଯେଉଁ ଯୁଦ୍ଧ କରିବାର ମନୋବୃତ୍ତି ଭଗବାନ ପାଖରେ ରହିଛି, ସେଇଥିପାଇଁ ଯେତେବେଳେ ଭୌତିକ ଜଗତକୁ ଆସିବେ, ଭଗବାନଙ୍କ ସହିତ କିଏ ଯୁଦ୍ଧ କରିବେ, ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ଭଗବାନ ତାଙ୍କର ଭକ୍ତଙ୍କୁ ଆଣିକି ଆସନ୍ତି, ଏ ଅଭିନୟରେ ରୋଲ୍ କରିବା ପାଇଁ ଆସନ୍ତି। ବୈକୁଣ୍ଠ ପାର୍ଟି ଆସିଲେ ଏଠି ରୋଲ୍ କରିବେ, ବୈକୁଣ୍ଠ ପାର୍ଟି ଯେମିତି ଗଣନାଟ୍ୟ ସବୁ ରହିଛି, ବୈକୁଣ୍ଠ ଗଣନାଟ୍ୟ ଆସି ବର୍ତ୍ତମାନ ସବୁ ନୃତ୍ୟ ରୋଲ୍ ସବୁ କରିବେ। ଜୟ ବିଜୟ ହେଉଛନ୍ତି ସେଇ ଶତ୍ରୁ ହିସାବରେ ଆସିବେ, ଭଗବାନ ସେଥିପାଇଁ ଆସିବେ। ପ୍ରଥମେ ଆସିଲେ ହିରଣ୍ୟକଶିପୁ, ପ୍ରଥମେ ଆସିଲେ ବରାହ ରୂପରେ, ତାପରେ ଆସିବେ ନୃସିଂହଦେବ ରୂପରେ। ଏ ପଞ୍ଚମନଙ୍କ ସମୟରେ, ରୈବତମନଙ୍କ ସମୟରେ ଏସବୁ ଘଟଣା ହୋଇଥିଲା। ତେଣୁ ଏହିଭଳି ଭାବରେ
ଭଗବାନ ଇଚ୍ଛା କରୁଥିଲେ ସାପ ମହେବ ନିମିତ୍ତ ମୋ ଦ୍ୱାରା ହିଁ ଏ ବ୍ୟବସ୍ଥା ହେଇଛି, ଚାରି କୁମାର ତୁମେ ମନ ଦୁଃଖ କର ନା, ତୁମେ ଚିନ୍ତା କର ନା, ମୁଁ ତୁମକୁ ଦଣ୍ଡ ପ୍ରଦାନ କରିବି, ଏଇଟା ମୁଁ ଚାହୁଁଛି, ତୁମେ ମାତ୍ର ନିମିତ୍ତ ହେଲ, ମହେବେତା ନିହତା ସର୍ବମେବ, ନିମିତ୍ତ ମାତ୍ର ହବ ସର୍ବସାଧୀନ। ଭଗବତ ଗୀତାରେ ମଧ୍ୟ ଭଗବାନ ଶ୍ରୀ କଥା କହିଥିଲେ ଅର୍ଜୁନଙ୍କୁ, ମୁଁ ଏମାନେ ସବୁ ମାରିସାରିଛି, ତୁମେ ନ ମାରିଲେ ମଧ୍ୟ ସେମାନେ ମୃତ୍ୟୁବରଣ କରିବେ, କିନ୍ତୁ ତୁମେ ଯଦି ଯୁଦ୍ଧ କରିବ ତାହେଲେ ତୁମେ ଯଶ ପ୍ରାପ୍ତ ହେବ, ମୁଁ ଏମାନେ ସବୁ ମାରିସାରିଛି। ତେଣୁ ସେହିଭଳି ଭାବରେ ଏ ମୋ ଦ୍ୱାରା ବ୍ୟବସ୍ଥା ହେଇଛି, ସାପ ମୟେବ ନିମିତ୍ତ, ତୁମେ କେବଳ ନିମିତ୍ତ ହେବ, ମୁଁ ଏସବୁ ମୋର ଇଚ୍ଛା ରହିଛି ସବୁ। ଆଉ ଗୋଟେ କାରଣ ଅଛି, ପରେ କୁହାଯିବ, ଭଗବାନ କହିବେ, ତେଣୁ ସାପ ମୟେବ ନିମିତ୍ତ ସ୍ତତ୍ ଅବେଦ ବିପ୍ରା, ଏ ବିପ୍ର ମାନେ ଚାରି କୁମାର, ତୁମେ ଏଇଟା ଜାଣ ଯେ ଏଇ ପ୍ରକୃତରେ ତୁମେ କାରଣ ନୁହଁ, ମୁଁ ବିନା ଅନୁମତିରେ କିଛି କାମ ହେଇପାରିବ କି? ହନୁମନ୍ତା ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଛନ୍ତି, ଉପଦ୍ରଷ୍ଟା ହନୁମନ୍ତା ଚ ଭର୍ତ୍ତା ଭକ୍ତା ମହେଶ୍ୱର ପରମାତ୍ମା ଯଦି ଚା ପିଉ ଦେଶମିନ ପୁରୁଷ ପର, ଭଗବାନ ଅନୁମତି ନଦେଲେ ଘାସ ପତ୍ରଟେ ମଧ୍ୟ ହଲିପାରିବ ନାହିଁ। ତେଣୁ ତୁମେ ତ ବିପ୍ରା, ତୁମେ ତ ବେଦ ଅଧ୍ୟୟନ କରିଛ, ବେଦ ପାଠ ଭାବେ ବିପ୍ର, ତୁମେ ତ ଏକଥା ଜାଣିବା କଥା, ମୋର ବିନା ଅନୁମତିରେ ତୁମେ ଆସିପାରିବ ନା, ତୁମେ ଅଭିଶାପ ଦେଇପାରିବ, ଚିନ୍ତା କାହିଁକି କରୁଛ, ଏସବୁ ଜାଣ, ଅବେଦ ବିପ୍ର ତୁମେ ଏସବୁ ଜାଣିବା କଥା, ବିପ୍ରା ତୁମେ ବେଦ ଅଧ୍ୟୟନ କରିଛ କିନ୍ତୁ ଏତିକି ଜାଣିପାରୁନ, ମୋର ବିନା ଅନୁମତିରେ କିଛି ହେଇପାରିବ, ତେଣୁ ମୋର ଇଚ୍ଛାରେ ଏସବୁ ହେଇଛି, ଚିନ୍ତା କର ନା। ଏଇଭଳି ଭାବରେ ଭଗବାନ ଆପଣ ସବୁ କଥା କହିବେ। ଏଇ ନ୍ୟୁଜ୍ ଆମେ ବର୍ତ୍ତମାନ କହିଲେ ଆପଣମାନଙ୍କୁ, ଆମର ନ୍ୟୁଜ୍କୁ ବର୍ତ୍ତମାନ ଏଠି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତୀ, ଜୟ ଶ୍ରୀ ଭୂପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବନ୍ଦ କି, ଦାୟ ଗୌର ପ୍ରେମାନନ୍ଦି। ଆପଣ କ'ଣ ପ୍ରଶ୍ନ ଅଛି କୁହନ୍ତୁ।
ଆସୁଛି ଯେଉଁ ଘଟୁଛି ପୃଥିବୀ ଉପରେ କ'ଣ କରୁଛି?